बड़ा सबको कोई बैठी दे दे सके। श्रीमद भागवतम दर्शन स्कंद 48 अध्याय श्लोक 31। नाहम्यानि तीर्थानि नाहम्यानि तीर्थानि न देवामिच्छामयः न देवामिच्छामयः ते पुनन्ति उरुकाळेन ते पुनन्ति उरुकाळेन दर्शनादिवसाधवः दर्शनादिवसाधवः नायमयानि तीर्थानि न देवामिच्छामयः ते पुनन्ति उरुकाळेन दर्शनादिवसाधवः। नाहमयानि तीर्थानि न देवामिच्छामयः ते पुनन्ति उरुकाळेन दर्शनादिवसाधवः। नाहमयानि तीर्थानि न देवामिच्छामयः ते पुनन्ति उरुकाळेन नारमयानि तीर्थानि न देवामिश्रामयः ते पुनन्ति उरुकाळेन दर्शनादिवसाधवः। हरे कृष्ण व्यस्त भक्त सहजान बंद मातृबंधु गामी आम भागवत कथा विषय जनातु एटी आमर मथुरा अपूर्णकर गुहर भगवान बर्तमान अक्रूर को यह भाव स्थित करगवान जो मथुरा लीला आरंभ है मथुरा लीलार प्रथम भगवान गले उज्जैन गले पाठ पढ़ापी 64 दिन में पाठ पढ़ी शेष कर आसीगले कार्य है पठेले उद्धव को नंदगांव को पठेले पिता माता गोपीमान को संदेश प्रदान कर वर्तमान ये अध्याय वर्णना करे अक्रूर को पठेबे हस्तिनापुर को हस्तिनापुर पांडव मान कथा बुझापी तेणु भगवान कथा पूर्व हस्तिनापुर पांडव मान सहित कौन आलोचना होती देखा सका किसी जना पड़ना वर्णना कराए ना कौन होता पारे भगवान सब जानती तेणु अक्रूर को पठाऊँ वर्तमान पठेबे हस्तिनापुर को हस्तिन पठा पूर्व यह भाव में गुणगान कर देवत्व साधु जो मैंने भक्त भाव भगवान गुणगान कर साधारण व्यक्ति मैंने कौन जानवे आम श्री श्रीमद गौरवंद स्वयं महाराज कहती भक्त मान महिमा को ये साधारण जनता बुझीपर जगत बुझीपर ना से कहे सब पारासाइट सब आम रक्त शोषी खाऊँ जन समाज किसी कल्याण करना से बुझीपर ना तर कि कल्याण रही किभर भाव कल्याण करेणुपाने सम्मानित हमें ना पुरस्कृत हमें ना से निंदित हमें ये भावने समाज मंगल करती जब मंगलटा को लोक मैंने बुझीपारती ना से भाव कौन मंगल कर जो मैंने भाव उपकृत होती से बुझे साधु मानकर ଯେଉଁ କଉ ରହିଛି ସ୍ଥିତି ରହିଛି କେତେ ସ୍ଥିତି ସାଧୁମାନଙ୍କର ଗୁଣ ଭଗବାନ ଗାନ କରୁଛନ୍ତି ସମସ୍ତ ବେଦ ଉପନିଷଦ ପୁରାଣ ମାନଙ୍କରେ ସେଇ ଭକ୍ତମାନଙ୍କ ଗୁଣଗାନ କରାଯାଏ କିନ୍ତୁ ଯେଉଁମାନେ ସେ ସ୍ତରକୁ ଆସିନାହାନ୍ତି ସେ 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 ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ସେମାନେ ବୁଝିପାରିବେନି ସେମାନେ ଭାବେ ଏମାନେ ସବୁ ପାରାସାଇଟ୍ ଆମର ସୁଷ୍ମଦ ଭଗବର ସ୍ୱାମୀ ମହାରାଜଙ୍କୁ ସବୁ କୁହାଯାଏ ତାଙ୍କର ଜାଣିଥିଲେ ଯେଉଁ ଆମର ଆପଣମାନେ ଜାଣିଥିବେ ସତ୍ୟନନ୍ଦନ ପ୍ରଭୁ ଯେତେବେଳେ ଗୌରବନ୍ଦ ସ୍ୱାମୀ ମହାରାଜ ପ୍ରଥମେ ଆସିଲେ ଭୁବନେଶ୍ୱରରେ ଦାୟିତ୍ୱ ଭାର ନେଲେ 1974 କଥା 76 74 ସେ ଘର ତ୍ୟାଗ କଲେ ତାପରେ ଗଲେ ବୃନ୍ଦାବନରେ ପ୍ରଭୁପାଦଙ୍କ ସହ ଦେଖା ହେଇଛି ତାପରେ ସେ ଆସିଲେ ଭୁବନେଶ୍ୱର ଭୁବନେଶ୍ୱରରେ ଯେତେବେଳେ ଆସିଲେ ସେତେବେଳେ ସେ ରହୁଥିଲେ ଆମର ଯେଉଁ ରହିଛି ଓଲ୍ଡ ଟାଉନ୍ ଓଲ୍ଡ ଟାଉନ୍ରେ ଗୋଟେ ରହିଛି ଯେଉଁ କହନ୍ତଙ୍କ କ'ଣ ରହନ୍ତି ସେ ଯାଇକିରି ଇଏ କ'ଣ ତ କହନ୍ତି ଏସବୁ କରାଯାଇନଥାଏ ରହିବା ପାଇଁ କ'ଣ ହଁ ଧର୍ମଶାଳା ଧର୍ମଶାଳା ରହୁଥିଲେ ଆମ ଯେଉଁ ଅଛି ବସୁଦେବ ଅନନ୍ତ ବସୁଦେବଙ୍କ ମନ୍ଦିର ପାଖରେ ଲାଗି ଗୋଟେ ଧର୍ମଶାଳା ଅଛି ସେଇଠି ରହନ୍ତି ସେଇଠୁ ଆସନ୍ତି ସିଏ ଭୁବନେଶ୍ୱରକୁ ଆମର ଯେଉଁ ରହିଛି ଇସ୍କନ ଭୁବନେଶ୍ୱର ଏଠି ଆସନ୍ତି ହଁ ସେତେବେଳେ ତ ବହୁତ ଅସୁବିଧା ଥିଲା ଏତେ ସୁବିଧା ନଥିଲା କିଛି ତଥାପି ସେ ସମୟରେ ତାପରେ ସେ ଆସିକି ରହିଲେ ଏଠି ତାପରେ ରହିଲା ପରେ ଯେତେବେଳେ ସେ ସବୁଦିନ ଭିକ୍ଷା କରିବାକୁ ଯାଆନ୍ତି ଆମର ସତ୍ୟନନ୍ଦନ ପ୍ରଭୁ ତାକୁ ନେଇକି ଯାଆନ୍ତି ସାଇକେଲରେ ସାଇକେଲରେ ବସିକି ନିଅନ୍ତି ସିଏ ହଁ ଯେଉଁଠିକି ଯାଆନ୍ତି କେତେ ଜଣ କହନ୍ତି ତୁମେ ସବୁ ପାରାସାଇଟ୍ ଦେବୁ ଲୋକମାନଙ୍କର ରକ୍ତ ସୁଚି ଖାଉଛ ଏଇଭଳି ଭାବରେ ଜଣେ କହିଲେ କହିଲେ ଯେତେବେଳେ ସତ୍ୟନନ୍ଦନ ପ୍ରଭୁ ତାଙ୍କୁ ବାଢ଼ିବା ପାଇଁ ଉଠିଲେ କିନ୍ତୁ ମହାରାଜ ତାକୁ ମନା କଲେ ସେମାନେ ବୁଝିପାରିବେ ନାହିଁ ଭକ୍ତଙ୍କର ଯେଉଁ ସ୍ଥିତି ରହିଛି ସାଧାରଣ ଲୋକ ବୁଝିପାରିବେ ନାହିଁ ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଜାନି ସାହସର ଭୂତାନାଂ ତସ୍ୟାଂ ଜାଗ୍ରତି ସଂଯମୀ ଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପ୍ରସ୍ତୁତ ମୁନି ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଯେଉଁଟା କ'ଣ ନିଶା ବା ରାତ୍ରି ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ସେଇଟା ହେଉଛି ଦିବସ ସଦୃଶ ଏବଂ ସେହିଭଳି ଭାବରେ ଯେଉଁଟା ସଂଯମୀ ବ୍ୟକ୍ତିମାନଙ୍କ ପାଇଁ ରାତ୍ରି ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ସେଇଟା ଦିବସ ସଦୃଶ ସେମାନେ ବୁଝିପାରିବେ ନାହିଁ ତାଙ୍କର ସ୍ଥିତି ଆମେ ଏଠି ଦେଖୁଛେ ଭକ୍ତଙ୍କୁ ଭଗବାନ ଗୁଣଗାନ କରୁଛନ୍ତି ଭକ୍ତଙ୍କର ମହିମା କେତେ ଏଠି କୁହାଯାଉଛି ନ ହେମୟାନି ତୀର୍ଥାନି ହେମୟାନି କହିଲେ ଜଳ ଜଳ ତୀର୍ଥ ସାଧାରଣତଃ ଲୋକମାନେ ତୀର୍ଥ କହିଲେ କ'ଣ ଭାବନ୍ତି ନା ଜଳରେ ସ୍ନାନ କରିଦେଲେ ତୀର୍ଥ ହେଇଗଲେ ଭାବନ୍ତି ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ ଶ୍ରୀ ତା କହିଲେ ପୁରୁଷଭା କୁରୁକ୍ଷେତ୍ରରେ ଗୋଟେ ଥର ପଡ଼ିଥିଲା ସୂର୍ଯ୍ୟ ପରାଗ ସବୁ ଯାଇଥିଲେ ସେଠିକି ସମସ୍ତେ ଆସିଥିଲେ ମୁନି ଋଷିମାନେ ଆସିଥିଲେ ପାଣ୍ଡବମାନେ ଯାଇଥିଲେ କୌରବମାନେ ଯାଇଥିଲେ ଭଗବାନ ଦ୍ୱାରକର ଭଗବାନ କୃଷ୍ଣ ବଳରାମ ଏବଂ ଅନ୍ୟମାନେ ଦ୍ୱାରକର ରାଣୀମାନଙ୍କ ସହିତ ଯାଇଥିଲେ ଦ୍ରୌପଦୀ ଯାଇଥିଲେ ବୃନ୍ଦାବନର ବୃନ୍ଦାବନବାସୀମାନେ ଯାଇଥିଲେ ନନ୍ଦ ଯଶୋଦା ଗୋପୀମାନେ ସବୁ ଯାଇଥିଲେ ସେଇଠି ଏକତ୍ରିତ ହୋଇଥିଲେ ସେଇଠି ଏ ଗୋଟେ ମୁନିମାନଙ୍କ ସଭାରେ ଭଗବାନ ଏହି ଭାଷଣଟି ଦେଇଥିଲେ ଏ ଶ୍ଳୋକଟି କହିଥିଲେ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଲୋକମାନେ ଏହି ସ୍ତରର ସେଠି କୁହାଯାଇଛି ଇଏ ଯେଉଁ ରହିଛି ଯଶ୍ୟାତ୍ମବୁଦ୍ଧି ଗୁଣପେତ୍ରି ଧାତୁକେ ଏଇ ଯେଉଁ ଶରୀରକୁ ଲୋକମାନେ କ'ଣ ଭାବନ୍ତି ଇଏ ହେଉଛି ଆତ୍ମା ଯାହାକି ଗୋଟେ କୋଳ ଖୋଳ ଖୋଳ ସଦୃ କୁଣପ ଗୋଟେ କଭରିଂ ଗୋଟେ କୁଣପ କେଉଁଥିରେ ତିଆରି ନା ତିନୋଟି ଧାତୁରେ ତିଆରି ତ୍ରିଧାତୁକେ ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏଇଟା ତିନୋଟି ଧାତୁରେ ତିଆରି ଆମ ଶରୀର କଫ ବାତ ପିତ୍ତ ଏଇ ତିନୋଟି ଧାତୁକୁ ଯଦି ଠିକ୍ ଭାବେ ରଖାଗଲା ତାହେଲେ ଶରୀର ସୁସ୍ଥ ରହିବ ଆୟୁର୍ବେଦିକ ଯେଉଁ ଔଷଧ ରହିଛି ସେ ଏଇ ତିନୋଟି ଧାତୁକୁ ଠିକ୍ କରିବା ପାଇଁ ଔଷଧ ଦିଆଯାଏ କଫ ଯଦି ଅଧିକା ହୋଇଗଲା ଥଣ୍ଡା ହେବ ବାତ ଅଧିକା ହୋଇଗଲେ ପବନ ରୋଗ ହେବ ବାତ ଇତ୍ୟାଦି ତାପରେ ପିତ୍ତ ଅଧିକା ହୋଇଗଲେ ପିତ୍ତାଧିକ କାମଳ ରୋଗ ଇତ୍ୟାଦି ହେବ ଏଇଭଳି ଭାବରେ ଏ ତିନୋଟି ଧାତୁରେ ତିଆରି ହୋଇଛି କିନ୍ତୁ ଲୋକମାନେ ଭାବନ୍ତି ଏ ଶରୀର ହେଉଛି ଆତ୍ମା ମୁଁ ହେଉଛି ଶରୀର 99% ମହାନଙ୍କର ଧାରଣା ଏଇଟା ସାତ୍ମବୁଦ୍ଧି ଗୁଣ ପେତ୍ରି ଧାତୁକେ ସୋଧି କଳତ୍ରାଧିଶୁ ତାଙ୍କର ଧୀ ହେଉଛି ବୁଦ୍ଧି ହେଉଛି ଏଇଭଳି ଭାବରେ ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ସେମାନେ ଭାବନ୍ତି ଖାଲି ଶରୀର ପ୍ରତି ଆମର କର୍ତ୍ତବ୍ୟ ରହିଛି ତାହା ନୁହଁ ଶରୀର ସମ୍ବନ୍ଧୀୟ କଳତ୍ରାଧିଶୁ ପତ୍ନୀ ବା ପିଲା ଛୁଆ ଇତ୍ୟାଦି ଯାହା ସବୁ ରହିଲେ ଏମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି ପ୍ରତ୍ରାଦି ଭୌମ୍ୟ ଇତ୍ୟାଦି। ଆଉ ଯେଉଁମାନେ ଟିକେ ଉଦାର ଶ୍ରେଣୀରେ ସେମାନେ ଭାବନ୍ତି ଯେଉଁ ଭୂମିରେ ଜନ୍ମଗ୍ରହଣ କରିଛନ୍ତି ସେଇଟା ହେଉଛି ଆମର ଦୈଜ୍ୟ ପୂଜ୍ୟ ହୋମ୍ୟ ଯେ ଯତ୍ ତୀର୍ଥ ବୁଦ୍ଧି ସାରିଲେ ତୀର୍ଥ ଆଉ ଟିକେ ଯେଉଁମାନଙ୍କର ଉଦାର ବୁଦ୍ଧି ରହିଛି ବା ବୁଦ୍ଧି ଆଉ ଟିକେ ଯେଉଁମାନଙ୍କୁ ଉନ୍ନତ ସେମାନେ ଭାବନ୍ତି ଆମର ଜୀବନର ଉଦ୍ଦେଶ୍ୟ ହେଉଛି ଆମେ ଟିକେ ତୀର୍ଥ କରିବା। ତୀର୍ଥ କରିବାର ଉଦ୍ଦେଶ୍ୟ କ'ଣ ସେମାନେ ଭାବନ୍ତି ତୀର୍ଥ ବୁଦ୍ଧି ସାରିଲେ ନ କରିଛି ଯେଉଁ ଜଳ ରହିଛି ସେଇ ଜଳରେ ସ୍ନାନ କରିଦେଲେ ସେମାନେ ଭାବିଲେ ତୀର୍ଥ ହୋଇଗଲା। ଆମର ସୁଷମା ଭକ୍ତିବେଦାନ୍ତ ସିଂହ ଉପାଧ ମହାରାଜ କହନ୍ତି କାଲକାଟାରେ ଅଛି ତୀର୍ଥ ରହିଛି ଗଙ୍ଗା କିନ୍ତୁ ସେମାନେ ଭାବନ୍ତି ଆମେ ଯାଇକିରି ଦୂରେ ବାରି ଅୟନଂ ତୀର୍ଥମ କଳିକାଳର ଲୋକମାନଙ୍କ ଅବସ୍ଥା ଏହା ହେବ ସେମାନେ ଭାବନ୍ତି ହରିଦ୍ୱାର ଯାଇକିରି ଗଙ୍ଗାରେ ସ୍ନାନ କରିଦେଲେ ତୀର୍ଥ ହେବ ଯଦିଓ ସେଇଠି ଗଙ୍ଗା ରହିଛନ୍ତି କାଲକାଟାରେ ଭାଗବତ ବର୍ଣ୍ଣନା କରିଛନ୍ତି ଦ୍ୱାଦଶ ସ୍କନ୍ଧରେ ଲୋକମାନେ କଳିଯୁଗରେ ଏଇ ଅବସ୍ଥା ହେବ ଦୂରେ ବାରି ଅୟନଂ ତୀର୍ଥମ ଦୂରରେ ଟିକେ ଦୂରକୁ ଯାଇକିରି ଯଦି ଜଳରେ ସ୍ନାନ କରିଦେଲେ ସେଇଟା ହେଉଛି ବା ଯେଉଁ ତୀର୍ଥ ସବୁ ରହି ସେଠି ଚାଲିଗଲେ ସେଇଟା ହେଉଛି ପ୍ରକୃତ ତୀର୍ଥ। ଲୋକମାନେ ତୀର୍ଥର ଉଦ୍ଦେଶ୍ୟ ଜାଣନ୍ତି ନାହିଁ ଯା ତୀର୍ଥ ବୁଦ୍ଧି ସାରିଲେ ନା କରିଛି ସେମାନେ ଭାବନ୍ତି ଯେଉଁ ଜଳ ରହିଛି ପୁଷ୍କରିଣୀ ବା ନଦୀ ବା ସମୁଦ୍ର ରହିଛି ସେଇ ନଦୀରେ ସ୍ନାନ କରିଦେଲେ ଜଳରେ ସ୍ନାନ କରିଦେଲେ ଆମେ ତୀର୍ଥ ହୋଇଗଲା। ତୀର୍ଥର ଅର୍ଥ ଲୋକମାନେ ଜାଣନ୍ତି ନାହିଁ। ଭଗବାନ କହିଲେ ଜନେଷୁ ଅଭିଜ୍ଞେଷୁ ସହଏବ ଗୋଖର ହଜାର ହଜାର ଲୋକମାନେ ତାଙ୍କୁ ପୂଜା କରିବେ କିନ୍ତୁ ସେମାନେ ପ୍ରକୃତରେ ପଶୁ ସ୍ତରରେ ଅଛନ୍ତି ଗୋ ଗାଭୀ ସ୍ତରରେ ନହେଲେ କଧ ଏଇ ସ୍ତରରେ ସେମାନେ ଅଛନ୍ତି କିଏ ବୁଝିବେ ଏସବୁ କଥା ବହୁତ ଉନ୍ନତ କଥା ସବୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଯୁଧିଷ୍ଠିର ମହାରାଜ ଭାଗବତ ପ୍ରଥମ ସ୍କନ୍ଧ ତେର ଅଧ୍ୟାୟରେ କହୁଛନ୍ତି ଯେତେବେଳେ ଯାଇଥିଲେ ତୀର୍ଥ କରିବା ପାଇଁ ବିଦୁର ଯାଇଥିଲେ ତୀର୍ଥ କରିବା ପାଇଁ ଯେତେବେଳେ ଫେରିଲେ 35 ବର୍ଷ ପରେ ଫେରିଲେ ସେତେବେଳେ ସବୁ ମହାଭାରତ ଯୁଦ୍ଧ ହେଇଥିଲେ ସବୁ ଶେଷ ହେଇଯାଇଛି। ସେହି ସମୟରେ ଯେତେବେଳେ ପହଞ୍ଚିଲେ ବୃଦ୍ଧ ଧୃତରାଷ୍ଟ୍ର ତାଙ୍କର ସବୁ ପୁତ୍ରମାନେ ମୃତ୍ୟୁବରଣ କରିଛନ୍ତି ଏଇଭଳି ଭାବରେ ବୃଦ୍ଧ ଧୃତରାଷ୍ଟ୍ର ରହିଛନ୍ତି ତାଙ୍କ ପାଣ୍ଡବମାନଙ୍କ ପାଖରେ ଧୃତରାଷ୍ଟ୍ରଙ୍କୁ ଏଇ ପଠେଇବେ ଏବେ ଏଇ ପଠେଇବେ ବର୍ତ୍ତମାନ ଅକ୍ରୁରଙ୍କୁ ପଠେଇବେ ତାଙ୍କୁ ଜ୍ଞାନ ପ୍ରଦାନ କର ତାଙ୍କୁ ବୁଦ୍ଧି ଦିଅ ସେ ଠିକ୍ ଭାବରେ କାର୍ଯ୍ୟ କରନ୍ତୁ ସେ ଯେ ଖାଲି ଅନ୍ଧ ଥିଲେ ତାହା ନୁହଁ ପରମାର୍ଥିକ ଦୃଷ୍ଟିରେ ମଧ୍ୟ ଅନ୍ଧ ଥିଲେ ତାଙ୍କର ଯଦି ପିତା ତାଙ୍କର ହେଉଛନ୍ତି ବ୍ୟାସଦେବ ଭଗବାନ ସ୍ୱୟଂ କିନ୍ତୁ ତଥାପି ସେ ପରମାର୍ଥିକ ଦୃଷ୍ଟିରେ ଅନ୍ଧ ଥିଲେ ତାଙ୍କର ଭ୍ରାତା ଥିଲେ ବିଦୁର ଯିଏକି ଯମରାଜ ଜଣେ ମହାଜନ ସିଏ ମଧ୍ୟ ଉପଦେଶ ଦେଉଛନ୍ତି ବ୍ୟାସଦେବ ଉପଦେଶ ଦେଉଛନ୍ତି କିନ୍ତୁ ତଥାପି ବିଭିନ୍ନ ଋଷି ମୁନି ଋଷିମାନେ ମଧ୍ୟ ଉପଦେଶ ଦେଉଛନ୍ତି ତଥାପି ସେ ଶୁଣୁନଥିଲେ ଏବେ ଅକୃଣଙ୍କୁ ପଠେଇବେ ଉପଦେଶ ଦେବା ପାଇଁ ଅକୃଣଙ୍କ ଉପଦେଶ ମଧ୍ୟ ଶୁଣିବେ ନାହିଁ ଏଇ ସେଥିପାଇଁ ପଠାଉଛନ୍ତି ଏଠି ଭଗବାନ ଆସିଲେ ସେଥିପାଇଁ ତାଙ୍କୁ ପଠେଇବେ ଯାହା ସେତିକି ତାଙ୍କୁ ଉପଦେଶ ଦେବ କିନ୍ତୁ ଅନ୍ତିମରେ ଯେତେବେଳେ ବିଦୁର ପୁଣି କହିବେ ସେତେବେଳେ ଯାଇକି ତାଙ୍କର ବୁଦ୍ଧି ଆସିବ ସେତେବେଳେ ସେ ବିଦୁରଙ୍କ କଥା ଶୁଣିବେ ଏସବୁ କଥା କିଛି ଆଗୁଆ ବର୍ଣ୍ଣନା କରାଯାଇଛି କିନ୍ତୁ ଭାଗବତ କ୍ରମ ହେଉଛି ଅଲଗା ତେଣୁ ଭଗବାନ ଏଠି ପଠେଇବେ ଅକୃରଙ୍କୁ ଧୃତରାଷ୍ଟ୍ର ପାଖକୁ ପଠେଇବେ ବିଦୁର ଯେତେବେଳେ ଆସି ପହଞ୍ଚିଗଲେ ହସ୍ତିନାପୁରରେ ସେହି ସମୟରେ ଯୁଧିଷ୍ଠିର ମହାରାଜ ତାଙ୍କୁ ଏହିଭଳି ଭାବେ ସ୍ତୁତି କରୁଛନ୍ତି ଭଗବଦ୍ବିଧା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ ତୀର୍ଥି କୁର୍ବନ୍ତି ତୀର୍ଥାନି ସ୍ୱାନ୍ତ ସ୍ତେନ ଗଦାଭୂତା ତୀର୍ଥ କେମିତି ହେଇଛି ନା ତୀର୍ଥି କୁର୍ବନ୍ତି ତୀର୍ଥାନି ଭଗବାନ ଭକ୍ତମାନଙ୍କର ଯେଉଁଠି ପାଦ ପଡ଼େ ସେଇଟା ତୀର୍ଥରେ ପରିଣତ ହୋଇଯାଏ ଆଜି ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଗୁରୁ ମହାରାଜ ପାଦପଦ୍ମ ଏଠି ସ୍ଥାପନ ହେଇଛି ସେଥିପାଇଁ ଏଠି ଏଇଟା ତୀର୍ଥରେ ପରିଣତ ହୋଇଯାଇଛି ଏଇଟା ସାଧାରଣ ସ୍ଥାନ ନୁହଁ ଏଇଟା ଧାମରେ ପରିଣତ ହୋଇଯାଇଛି ତାଙ୍କର ପାଦପଦ୍ମର ଧୂଳି ଥିବାରୁ ଏତେ ମହାନ ସ୍ଥାନରେ ଆମେ ରହିଛେ ତେଣୁ ଯେତେବେଳେ ଗଙ୍ଗାଦେବୀଙ୍କୁ ପ୍ରାର୍ଥନା କରୁଥିଲେ ଭଗୀରଥ ଭଗୀରଥ ଗଙ୍ଗା କହିଲେ ସେ କେତେ ପ୍ରଶ୍ନ ପଚାରିଲେ ତ ମୁଁ ଆସିବି ଯେ ଏଇସବୁ ଅସୁବିଧା ରହିଛି ଅସୁବିଧାକୁ ଯଦି ଦୂର କରିବ ତାହେଲେ ମୁଁ ଆସିବି ସେ ଥିଲେ ସ୍ୱର୍ଗ ଲୋକରେ ସେ ସମୟରେ ଗଙ୍ଗାଦେବୀ ଭଗୀରଥଙ୍କ ପୂର୍ବ ବଂଶଧରମାନେ ସବୁ ବହୁତ ଚେଷ୍ଟା କରିଥିଲେ କେହି ସକ୍ସେସ୍ ହୋଇପାରିଲେ ନାହିଁ ଗଙ୍ଗାକୁ ଆଣିବା ପାଇଁ କିନ୍ତୁ ଭଗୀରଥ ସଫଳ ହେଲେ ଗଙ୍ଗା ଆସି ଆବିର୍ଭାବ ହୋଇ କହିଲେ ମୁଁ ଯିବି କିନ୍ତୁ ମୁଁ ଯେଉଁ ଆସିବି ସ୍ୱର୍ଗରୁ ପୃଥିବୀ ପୃଷ୍ଠରେ ମୋତେ ଧାରଣ କରିବ କିଏ ନହେଲେ ମୁଁ ପଳେଇବି ପାତାଳକୁ ଧାରଣ କରିବ କିଏ ଗୋଟେ ପ୍ରଥମ ନମ୍ବର ୱାନ୍ ପ୍ରୋବ୍ଲେମ୍ ଦ୍ୱିତୀୟ ପ୍ରୋବ୍ଲେମ୍ ହେଉଛି ମୁଁ ଯେଉଁ ଯିବି ମୁଁ ସବୁ ପାପୀମାନଙ୍କର ପାପକୁ ଦୂର କରିଦେବି, ମୋର ପାପ ବଢ଼ିଯିବ, ମୋର ପାପକୁ କିଏ ଦୂର କରିବ? ଏ ଦ୍ୱିତୀୟ ପ୍ରଶ୍ନ ଥିଲା। ତେଣୁ ଭଗୀରଥ କହିଲେ, ଶିବଜୀ ଯାଇ ଆରାଧନା କଲେ, ଶିବଜୀ ତାଙ୍କ ଜଟାରେ ଗଙ୍ଗାକୁ ସ୍ଥାନ ଦେଲେ, ଗଙ୍ଗା ଅବତରଣ କଲେ ଶିବଜୀଙ୍କ ଜଟାରେ। ତାପରେ ଆସିଲେ ସେ ପୃଥିବୀ ପୃଷ୍ଠରେ ପ୍ରଭାବମାନ ହେଲେ। ତେଣୁ ଆଉ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଭଗୀରଥ କହିଲେ, ଆପଣଙ୍କର ଜଳରେ ଯଦିଓ ପାପୀମାନେ ସ୍ନାନ କରି ପାପ ଛାଡ଼ିଦେବେ ସେଠି, କିନ୍ତୁ ଯେତେବେଳେ ଭକ୍ତମାନେ ଯିବେ, ସାଧୁମାନେ ଯିବେ, ସେ ଆପଣଙ୍କ ପାପକୁ ଧୋଇଦେବେ ସେଠି, ଆଉ ପାପ ରହିବ ନାହିଁ। ଯୁଧିଷ୍ଠିର ମହାରାଜ କହିଲେ, ତୀର୍ଥି କୁର୍ବନ୍ତି ଭଗବଦ୍ବିଧା ଭାଗବତା, ଯେଉଁମାନେ ଭାଗବତ, ଯେଉଁମାନେ ଗ୍ରନ୍ଥ, ଆମେ ଗତକାଲି କହିଥିଲୁ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ ଦୁଇ ଜଣ ଅଛନ୍ତି, ଭଗବାନ ମଧ୍ୟ ପୂର୍ବରୁ ସେଇଟା କହିଲେ, ସେମାନଙ୍କର ସେବା କରିବା କଥା। ଯେଉଁମାନେ ଶ୍ରେୟ ଚାହୁଁଛନ୍ତି, ଯେଉଁମାନେ ଶ୍ରେୟ ଚାହୁଁନାହାନ୍ତି ସେମାନେ ତାଙ୍କୁ ପୂଜା କରିବେ ନାହିଁ, ସେମାନେ ଅନ୍ୟମାନେ ପୂଜା କରିବେ। ଯେଉଁମାନେ ଶ୍ରେୟ ଚାହୁଁଛନ୍ତି ସେମାନେ ତାଙ୍କର ପୂଜା କରିବେ, ସେଇ ଭାଗବତମାନଙ୍କୁ ପୂଜା କରିବେ। ନିତ୍ୟଂ ଭାଗବତ ସେବୟା, ପ୍ରତିଦିନ ଭାଗବତ ସେବା କରିବେ। ଯେମିତି ଆମେ ପ୍ରତିଦିନ ଭାତ ଖାଦ୍ୟ ଖାଉଛେ, ଗୋଟେ ଦିନ ଖାଇକି ରହିଯାଉ ନାହିଁ, ସେହିଭଳି ଭାବେ ପ୍ରତିଦିନ ଏଇଟା କରିବାକୁ ପଡ଼ିବ, ଗ୍ରନ୍ଥ ଭାଗବତ ଏବଂ ଭକ୍ତ ଭାଗବତ, ଆମେ ଗତକାଲି ଏଇଟା କହିଛେ। ତେଣୁ ଏଠି କୁହାଯାଉଛି, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଯେଉଁଠି ଯାଆନ୍ତି ସେଠି ତୀର୍ଥରେ ପରିଣତ କରିଦିଅନ୍ତି। ତେଣୁ ଇଏ କହିଲେ, ଯୁଧିଷ୍ଠିର ମହାରାଜ ବିଦୁରଙ୍କୁ କହିଲେ, ଭଗବଦ୍ବିଧା ଭାଗବତ, ଆପଣ ହେଉଛନ୍ତି ଭାଗବତ, ତୀର୍ଥୀଭୂତା ସ୍ୱୟଂ ବିଭୂ, ଆପଣ ହେଉଛନ୍ତି ସ୍ୱୟଂ ତୀର୍ଥ, ତୀର୍ଥ ହେଉଛନ୍ତି ସ୍ଥାବର ତୀର୍ଥ, କିନ୍ତୁ ଇଏ ହେଉଛନ୍ତି ଜଙ୍ଗମ ସ୍ଥିତ। ତୀର୍ଥ ଗୋଟିଏ ସ୍ଥାନରେ ରହିବେ, ସେମାନେ କୁଆଡ଼େ ଯାଇପାରିବେ ନାହିଁ, କିନ୍ତୁ ଭଗବାନ ଭକ୍ତ ଏଭଳି ତୀର୍ଥ, ସେ ଜଙ୍ଗମ ତୀର୍ଥ, ଯୁଆଡ଼େ ଯିବେ ସେଇଟା ତୀର୍ଥରେ ପରିଣତ କରିଦେବେ। ଯେମିତି ଗୁରୁଦେବ ଏଠିକି ଆସିଲେ, ଏଇଟା ଗୋଟେ ତୀର୍ଥରେ ପରିଣତ କରିଦେଲେ, ନହେଲେ ଏ ସ୍ଥାନକୁ କିଏ ପଚାରୁଥିଲା, କିଭଳି ରହିଥିଲା, ପରିତ୍ୟକ୍ତ ଅବସ୍ଥାରେ ରହିଥିଲା ସବୁ। ତେଣୁ ସେ ଜଙ୍ଗମ ତୀର୍ଥ, ଯୁଆଡ଼େ ଯିବେ ସେଇଟାକୁ ତୀର୍ଥରେ ପରିଣତ କରିଦେବେ। ଭାଗବତ ମଧ୍ୟ ଆରମ୍ଭରେ ବର୍ଣ୍ଣନା କରାଯାଏ, ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଇଏ ସୌନକ ଋଷି କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଯେ ସ ଗୋଧନ ମାତ୍ର, ସେ ଏଭଳି ଉନ୍ନତ ସ୍ଥିତିରେ ଥିଲେ ସାଧୁ ସୁଖଦେବ ଗୋସ୍ୱାମୀ, ସେ କେବଳ ଜଣକ ଗୃହକୁ ଯାଉଥିଲେ ଗାଈ ଧୁଆଇବା ପାଇଁ, ଯେତିକି ସମୟ ପ୍ରଭୁପାଦ ମହାରାଜ କହିଛନ୍ତି ଅଧଘଣ୍ଟାଟେ, ବେଶୀ ରୁହନ୍ତି ନାହିଁ। ସ ଗୋଧନ ମାତ୍ର ଗୃହେଷୁ ଗୃହମେଧିନା, ଗୃହରେ ଯେଉଁମାନେ ଅଛନ୍ତି ସବୁ ଗୃହମେଧି, ସେମାନେ ସବୁ ବିଭିନ୍ନ ପ୍ରକାର ହିଂସା ଆଚରଣ କରୁଛନ୍ତି, ସେମାନେ ଜାଣିନାହାନ୍ତି ତାଙ୍କ ଜୀବନର ଲକ୍ଷ୍ୟ କ'ଣ। ତେଣୁ ଅବକ୍ଷତ ମହାଭାଗ, ସେ ସେଇଠି ଅବକ୍ଷତ ବା ଦର୍ଶନ କରନ୍ତି ବା ଦେଖନ୍ତି, କିଛି ସମୟ ଅପେକ୍ଷା କରନ୍ତି, ଅବକ୍ଷତ ମହାଭାଗ ତୀର୍ଥି କୁର୍ବନ୍ତ ଦାଶ୍ରମମ୍, କାହିଁକି ସେଠି ରୁହନ୍ତି ନା, ସେ ସ୍ଥାନକୁ ତୀର୍ଥରେ ପରିଣତ କରିଦିଅନ୍ତି। ଯେଉଁଠି ଜଣେ ସାଧୁ ଜଣେ ଆସିବେ ମାନେ ସେ ସ୍ଥାନ ତୀର୍ଥରେ ପରିଣତ ହୋଇଯିବ, ଏକଥା କହୁଥିଲେ। କହିବାର ଉଦ୍ଦେଶ୍ୟ ଥିଲା ସ୍ୱର୍ଣ୍ଣପର ଋଷିଙ୍କର, ସେ ତ ଗୋଟିଏ ସ୍ଥାନରେ ଅଧଘଣ୍ଟାରୁ ଅଧିକା ରହିପାରନ୍ତି ନାହିଁ, କିନ୍ତୁ କେମିତି ସେ ଏତେ ସମୟ ରହିଲେ, କଥା କହିଲେ ଭାଗବତ ସାତଦିନ ସାତରାତି କଥା କହିଲେ, ବା କେମିତି ସେ ପାଠ ପଢ଼ିଲେ, ଏତେ ବୃହତ୍ ଗ୍ରନ୍ଥକୁ କେମିତି ପାଠ କଲେ ଭାଗବତଙ୍କୁ, ଏହିଭଳି ତାଙ୍କର ଧାରଣା ସନ୍ଦେହ ଥିଲା। ସୁତ ଗୋସ୍ୱାମୀ ସେ ସନ୍ଦେହକୁ ସେ ଦୂର କରିବେ। ତେଣୁ ଯୁଧିଷ୍ଠିର ମହାରାଜ ମଧ୍ୟ ସେହିଭଳି ଭାବକୁ, ଯୁଧିଷ୍ଠିର ମହାରାଜ କହୁଛନ୍ତି ବିଦୁରଙ୍କୁ, ଭଗବଦ୍ବିଧା ଭାଗବତା ତୀର୍ଥ ଭୂତା ସ୍ୱୟଂ, ଆପଣ ହେଉଛନ୍ତି ତୀର୍ଥ, ସ୍ୱୟଂ ତୀର୍ଥ, ତୀର୍ଥି କୁର୍ବନ୍ତି ତୀର୍ଥାନି, ତୀର୍ଥି ଯେଉଁ ହେଉଛି, ତୀର୍ଥି ତୀର୍ଥ କେମିତି ହେଉଛି ନା, ତୀର୍ଥି ଏମାନେ ଭାଗବତ ହେଉଛନ୍ତି ତୀର୍ଥ, ସେମାନେ ହେଉଛନ୍ତି ତୀର୍ଥ, ଗୋଟେ ଗୋଟେ ସ୍ୱୟଂ ତୀର୍ଥ ସେମାନେ, ସେମାନେ ଏହି ସ୍ଥାନକୁ ତୀର୍ଥରେ ପରିଣତ କରିଦିଅନ୍ତି। ତୀର୍ଥି କୁର୍ବନ୍ତି ତୀର୍ଥାନି ସ୍ୱାନ୍ତ ସ୍ତେନ ଗତାବୃତା, କେଉଁମାନେ ସେମାନେ ତୀର୍ଥି, କେଉଁମାନେ ନା ଯେଉଁମାନେ ତାଙ୍କର ହୃଦୟ ଭିତରେ ସ୍ୱାନ୍ତ ତିନ ଗଦାବୃତା, ଭଗବାନ ଟିକେ ଗଦା ଧାରଣ କରିଛନ୍ତି, ଭଗବାନ ଯାହାଙ୍କ ହୃଦୟ ରହିଛନ୍ତି ସିଏ ହେଉଛନ୍ତି ତୀର୍ଥି, ସିଏ ହେଉଛନ୍ତି ଜଙ୍ଗମ ତୀର୍ଥି, ଜଙ୍ଗମ ତୀର୍ଥ ସିଏ। ତେଣୁ ଏଇ ଯେଉଁ ରହିଛନ୍ତି, ଏଠି ଭଗବାନ କହୁଛନ୍ତି ନ ହ୍ୟମୟାନି ତୀର୍ଥାନି, ଯେଉଁମାନେ ଆଚ୍ଛା ଏଇ ଯେଉଁ କହିଲେ ତୀର୍ଥର ପ୍ରକୃତ ଉଦ୍ଦେଶ୍ୟ କ'ଣ, ନା ତୀର୍ଥର ପ୍ରକୃତ ଉଦ୍ଦେଶ୍ୟ ହେଉଛି ତୀର୍ଥରେ ଥିବା ସାଧୁମାନଙ୍କ ଠାରୁ କଥା ଶୁଣିବା, ତାଙ୍କ ସଙ୍ଗ କରିବା, ତାଙ୍କଠାରୁ କଥା ଶୁଣିବା, ଏଇଟା ଲୋକମାନେ ଜାଣନ୍ତି ନାହିଁ। ହଜାର ହଜାର ଲକ୍ଷ ଲକ୍ଷ ଲୋକ ଜାଣନ୍ତି, ଯାଆନ୍ତି କୁମ୍ଭମେଳା, ଏସବୁ ରହିଛି, ତୀର୍ଥକୁ ଯାଆନ୍ତି ସେମାନେ କ'ଣ ନା ଜଳରେ ସ୍ନାନ କରିଦେଲେ, ଏଇଟା ମହେନ୍ଦ୍ର ବେଳା, ମହେନ୍ଦ୍ର ବେଳା ସ୍ନାନ କରିଦେଲେ ହେଇଗଲା, ପୁଣ୍ୟ ହେଇଗଲା। କିନ୍ତୁ ତାର ଉଦ୍ଦେଶ୍ୟ ସେଇଟା ନୁହଁ, ତାର ଉଦ୍ଦେଶ୍ୟ ହେଉଛି ଯେଉଁ ସାଧୁମାନେ ଅଛନ୍ତି ତାଙ୍କଠାରୁ ଭଗବାନ କଥା ଶୁଣିବା, ଏଇଟା ବି ଲୋକମାନେ ଜାଣନ୍ତି ନାହିଁ। ତେଣୁ ସେମାନେ ହେଉଛନ୍ତି ଗୋ ପଶୁସ୍ତରରେ ଅଛନ୍ତି, ସଏବ ଗୋଖର, ସେମାନେ ହେଉଛନ୍ତି ପଶୁସ୍ତର। ଯଦିଓ ଜନେଷୁ ଅଭିଜ୍ଞେଷୁ, ହଜାର ହଜାର ଲୋକ ତାଙ୍କୁ ପୂଜା କରିବେ, ଇଏ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ହଜ କରିକି ଆସିଛନ୍ତି। ଆମର ସେ ସବୁ ରାଧାକୃଷ୍ଣ ସେ ମହାରାଜ କହୁଥିଲେ, ହଜକୁ ହଜ କଲେ ସବୁ କଲେ, କିନ୍ତୁ ପାଜି ନମ୍ବର ୱାନ୍ ରହିଗଲେ, ଆଜି ହେଇପାରିଲେ ନାହିଁ, ନମ୍ବର ୱାନ୍ ପାଜି ହେଇଗଲେ। ଯେଉଁ ଗୋମାଂସ ବଦ୍ଧକୁ ସେଇ ଗୋମାଂସ ବଦ୍ଧ କଲେ, ହଜ କରିକି କ'ଣ ଲାଭ ହେଲା? ତେଣୁ ଇଏ ଯେଉଁ ରହିଛନ୍ତି ସାଧୁ, ତାଙ୍କଠାରୁ କଥା ଶୁଣିଲେ ଆମେ ଜାଣିବା ସବୁ କିଛି। ସାଧୁଙ୍କଠାରୁ ଯଦି କଥା ନ ଶୁଣିବା, ସେ ତୀର୍ଥ ସ୍ଥାନ କରି ମୂଲ୍ୟ କ'ଣ? ସେ ବା ସୁଖଦେବ ଗୋସ୍ୱାମୀ କହି ପରୀକ୍ଷିତ ମହାରାଜ କହିଲେ, ଦଶମ ଷଷ୍ଠ ସ୍କନ୍ଧରେ କହିଲେ ଯେ ବହୁତ ଲୋକ ବହୁତ ପ୍ରକାର ପ୍ରାୟଶ୍ଚିତ କରୁଛନ୍ତି ବା ବିଭିନ୍ନ ପ୍ରକାର ପୁଣ୍ୟ କାର୍ଯ୍ୟ କରୁଛନ୍ତି, କିନ୍ତୁ ପୁଣି ଆସିକି ସେ ପାପ କାର୍ଯ୍ୟ କରୁଛନ୍ତି। ସେ କହିଲେ ଯେ କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରାତ୍। ବହୁତ ଲୋକ ଯେତେବେଳେ ଜାଣନ୍ତି ଯେ ଏଇଟା ଗୋଟେ ପାପ କାର୍ଯ୍ୟ, ପ୍ରଥମେ ଅଜାଣତରେ କରୁଛନ୍ତି, କିନ୍ତୁ ଯେତେବେଳେ ଜଣେ ଜାଣିଲେ ଏଇଟା ପାପ କାର୍ଯ୍ୟ, ଏଇଟା କରିବା ନାହିଁ, ତେଣୁ ସେ ନିବୃତ୍ତ ହୁଅନ୍ତି, ପାପ କରନ୍ତି ନାହିଁ। କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରାତ୍, କ୍ୱଚିତ୍ ଚରତି ତତ୍ ପୁନଃ, ପୁଣି କିଛି ସମୟ ପୁଣି ସେ ପାପ କାର୍ଯ୍ୟ କରନ୍ତି। କ୍ୱଚିତ୍ ନିବର୍ତ୍ତତେ ଅଭଦ୍ରାତ୍, କ୍ୱଚିତ୍ ଚରତି ତତ୍ ପୁନଃ, ପ୍ରାୟଶ୍ଚିତ ମତ ପାର୍ଥ ମନେ କୁଞ୍ଜର ଶୌଚବତ୍। ତେଣୁ ଯେଉଁ ପ୍ରାୟଶ୍ଚିତ ସବୁ ରହିଛି, ଇଏ କେବଳ କୁଞ୍ଜର ଶୌଚ, ଆତି ସ୍ନାନ, ଆତି ଯେଉଁ ଯିବ ସ୍ନାନ କରିବ, ସ୍ନାନ କରି ଆସିକରି ପୁଣି ଯେଉଁ ଧୂଳି ଅଛି ସେ ଧୂଳିକୁ ବଳି ହେବ, ଆତିର ସ୍ନାନ ହେଉଛି ଏଇଭଳି ଭାବରେ। ତେଣୁ ଲୋକମାନଙ୍କର ଯେଉଁ ପ୍ରାୟଶ୍ଚିତ, ସେଥିପାଇଁ ପଞ୍ଚମ ସ୍କନ୍ଧରେ ଯେତେବେଳେ ବିଭିନ୍ନ ପ୍ରକାର ନର୍କମାନଙ୍କ ବିଷୟରେ ବର୍ଣ୍ଣନା କରାଗଲା, ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କ ବିଷୟରେ ପରୀକ୍ଷିତ ମହାରାଜ କୁହାଗଲା, ସୁଖଦେବ ଗୋସ୍ୱାମୀ କହିଲେ, ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି କେମିତି ଲୋକମାନେ ଯେଉଁ ଉଦ୍ଧାର ପାଇବେ, ସମସ୍ତେ କିଛି ନା କିଛି ପାପ କରୁଛନ୍ତି, ଜାଣତେ ରହୁ ବା ଅଜାଣତେ ରହୁ, କେତେଜଣ ମଧ୍ୟ ପ୍ରାୟଶ୍ଚିତ କରୁଛନ୍ତି, ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ କଥା କହିଲେ ସୁଖଦେବ ଗୋସ୍ୱାମୀ, କିନ୍ତୁ ପ୍ରାୟଶ୍ଚିତ ଭିତରେ ଚିନ୍ତା କରୁଛନ୍ତି ପ୍ରାୟଶ୍ଚିତ କଲେ କ'ଣ ହେବ, ପ୍ରାୟଶ୍ଚିତ କରି ମଧ୍ୟ ପୁଣି ପାପ କାର୍ଯ୍ୟ କରୁଛନ୍ତି, ପ୍ରାୟଶ୍ଚିତ ମାନେ ପୁଞ୍ଜର ଶୌଚବତ୍। ତେଣୁ ଇଏ ସବୁ ପୁଞ୍ଜର ଶୌଚ, ଏ ପ୍ରାୟଶ୍ଚିତ କିଛି ମୂଲ୍ୟ ନାହିଁ। କର୍ମ ପ୍ରାୟଶ୍ଚିତ ତିନି ପ୍ରକାର ପ୍ରାୟଶ୍ଚିତ ଅଛି, ଗୋଟେ ହେଉଛି କର୍ମ ପ୍ରାୟଶ୍ଚିତ, ଗୋଟେ ହେଉଛି ଜ୍ଞାନ ପ୍ରାୟଶ୍ଚିତ, ଗୋଟେ ହେଉଛି ଭକ୍ତି ପ୍ରାୟଶ୍ଚିତ। ଭକ୍ତି ପ୍ରାୟଶ୍ଚିତ ହିଁ ପ୍ରକୃତ ପ୍ରାୟଶ୍ଚିତ, ଅନ୍ୟ ପ୍ରାୟଶ୍ଚିତ ସବୁ ପ୍ରକୃତ ପ୍ରାୟଶ୍ଚିତ ନୁହଁ। ଏସବୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆମର କଥା କହିବାର ହେଉଛି ଯେଉଁଭଳି ଯଦି ସ୍ନାନ କଲେ, କିନ୍ତୁ ପୁଣି ଆସି ଯେଉଁ ପାପ କାର୍ଯ୍ୟ କରୁଛନ୍ତି ସେଇ ପାପ କାର୍ଯ୍ୟ କଲେ କ'ଣ ମୂଲ୍ୟ ରହିଲା ସେ ତୀର୍ଥର? ତେଣୁ ସେଇଭଳି ଭାବରେ ନ ହ୍ୟମାନି ତୀର୍ଥାନି, ଯେଉଁମାନେ ଏଇ ହମ କ'ଣ ଅମ୍ବ ବା ଜଳ, ଜଳ ଯେଉଁ ତୀର୍ଥ ଜଳ ରହିଛି, ଗଙ୍ଗାୟତ ଯମୁନ ଦେବ ଗୋଦାବରୀ ସରସ୍ୱତୀ ନର୍ମଦୀ ସିନ୍ଧୁ କାବେରୀ ଜଳସିନ୍ଧୁ ସୁନ୍ଦରପୁର ଇତ୍ୟାଦି ବିଭିନ୍ନ ପ୍ରକାର ପବିତ୍ର ନଦୀ ରହିଛି, ଭାରତବର୍ଷ ସେଥିପାଇଁ ମହାନ, ଅନ୍ୟ କୌଣସି ନଦୀକୁ ମହାନ ବୋଲି କୁହାଯାଏ, ଭାରତ ବାହାରେ ଯେଉଁ ନଦୀ ରହିଛି ସେଇଟାକୁ କୁହାଯାଏ ନାହିଁ, ସ୍ଥାନ ଦିଆଯାଏ ନାହିଁ। ଏସବୁ ନଦୀ ଭାରତବର୍ଷରେ ଅଛନ୍ତି, ସାତଟି ନଦୀ, ସାତ ନା କେତେ ହେଉଛି, ଗଙ୍ଗା ଯମୁନା ଗଙ୍ଗେଜ ଯମୁନା ଚୈବ ନର୍ମଦେ ସିନ୍ଧୁ କାବେରୀ, ଏସବୁ ଛଅଟି ନଦୀ ନା, ଗଙ୍ଗେଜ ଯମୁନା ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ, ସାତଟି ନଦୀ, ସାତଟି ନଦୀ ଏତେ ମହାନ, କେବଳ ତାଙ୍କ ନାମ ନେଇଗଲେ ଜଣେ ପବିତ୍ର ହୋଇଯିବ। ଗଙ୍ଗା ଜଳକୁ ସ୍ଥାୟୀ ଭାଗବତରେ ଶ୍ଳୋକଟି ଅଛନ୍ତି, ଗଙ୍ଗାଙ୍କର ନାମ ହେଇଛି, କେବଳ ତାଙ୍କର ଯେଉଁମାନେ ନାମ ନେବେ ଏଇଟା କହିଛନ୍ତି, କେଉଁଠି ଏଇଟା ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଗଙ୍ଗାଧରୀ ଯେତେବେଳେ ଗଲେ, ସଗର ବଂଶର ଯେଉଁ ରହିଥିଲେ ସେମାନେ ଷାଠିଏ ହଜାର ପୁତ୍ର ସଗରଙ୍କର ସାଗର ସେମାନେ ସବୁ ଧ୍ୱଂସ ହୋଇଯାଇଥିଲେ, ଭଗବାନ କପିଳଦେବଙ୍କ ପ୍ରତି ଦୋହ କରିଥିଲେ, କିନ୍ତୁ ଗଙ୍ଗାଦେବୀ ଯେତେବେଳେ ଯାଇ ପହଞ୍ଚିଗଲେ ସେତେବେଳେ ସିଏ ତାଙ୍କର ସବୁ ଭଗବତ ସ୍ୱର୍ଗଦା ସ୍ୱର୍ଗକୁ ପଳେଇଲେ। ଗଙ୍ଗାଦେବୀଙ୍କର ଏତେ ମହାତ୍ମା ରହିଛି, ଏଇଟା ନବମ ସ୍କନ୍ଧ ନବମ ଅଧ୍ୟାୟ ତେର ଶ୍ଳୋକରେ କୁହାଯାଇଛି, ଭସ୍ମୀଭୂତ ଅଙ୍ଗ ସଙ୍ଗେନ, ଏମାନେ ଭସ୍ମୀଭୂତ ହୋଇଯାଇଥିଲେ, ପାଉଁଶ ଖାଲି ରହିଥିଲା, କିନ୍ତୁ ଗଙ୍ଗାଦେବୀ ଯେତେବେଳେ ପ୍ରବେଶ କଲେ ସେଠି ତାଙ୍କର ସଙ୍ଗ ପ୍ରାପ୍ତ ହେଲେ ଅଙ୍ଗ ସଙ୍ଗେନ ସୂର୍ଯ୍ୟହାତା ସଗରାତ୍ମଜ 60,000 ସଗରଙ୍କ ପୁତ୍ର ଏମାନେ ସବୁ ସ୍ୱର୍ଗକୁ ଚାଲିଲେ। ଗଙ୍ଗାଦେବୀଙ୍କର ମହାତ୍ମ୍ୟ ବର୍ଣ୍ଣନା କରାଯାଇଛି। କିଂ ପୁନଃ ଶ୍ରଦ୍ଧା ଦେବୀ, ଆଉ ଯେଉଁମାନେ ତାର ଶ୍ରଦ୍ଧାରେ ତାଙ୍କର ଯେଉଁ ପୁନଃ ତାଙ୍କ କଥା କ'ଣ କହିବା, ଯେ ସେ ସେବନ୍ତେ ଯେ ଧୃତବ୍ରତା, ଯେଉଁମାନେ ବ୍ରତ ଧାରଣ କରି ସବୁଦିନ ସେବନ କରିବେ, ଗଙ୍ଗା ସ୍ନାନ ଇତ୍ୟାଦି କରିବେ, ତାଙ୍କ କଥା କ'ଣ କହିବା। ଜଳ ସ୍ପର୍ଶ ମାତ୍ରକେ ସେମାନେ ସ୍ୱର୍ଗ ଲୋକକୁ ଗଲେ, ଏଠି ମହା ମହିମା ରହିଛି। ତେଣୁ ଭାଗବତ କଥା ଆରମ୍ଭ ହେଇଛି ଗଙ୍ଗା ନଦୀ ତଟରେ। ଗଙ୍ଗା ନଦୀ ତଟରେ ପରୀକ୍ଷିତ ମହାରାଜ ଯାଇକି ଗଙ୍ଗା ନଦୀ ତଟରେ ବସି ପ୍ରାୟ କଲେ, କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କଲେ ନାହିଁ, କାରଣ ଜାଣିଛନ୍ତି ଗଙ୍ଗାଦେବୀ ଏଭଳି ଭାବେ ସ୍ୱଧୁନି ଆପ ଅନୁସେବେ ଆ ଭାଗବତଙ୍କ ଅନ୍ୟ ସ୍ଥାନରେ କୁହାଯାଇଛି। ଗଙ୍ଗାର ମହାତ୍ମା କେତେ ରହିଛି, ଏମିତିକି ଆମର କହୁଛନ୍ତି ଶଙ୍କରାଚାର୍ଯ୍ୟ କହିଛନ୍ତି ମହମୁଦ୍ଗରରେ, ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ଭୀତା ସକୃଦ ପିଜେ ନା ମୁରାରେ ସମର୍ଚ୍ଚା ପ୍ରିୟତେ ତସ୍ୟ ମିନ ଚର୍ଚ୍ଚା ବଜ ଗୋବିନ୍ଦମ ବଜ ଗୋବିନ୍ଦମ ଗୋବିନ୍ଦମ ବଜ ମୂର। ଭଗବତ ଗୀତା ଯେ କିଞ୍ଚିତ ଅଧ୍ୟୟନ କରୁଛନ୍ତି, ଗଙ୍ଗା ଜଳ ଲବ କଣିକା ପିତା କଣିକା ଏ ଲବ ଗଙ୍ଗା ଜଳକୁ ପାନ କରୁଛନ୍ତି, ତାହେଲେ ସକୃତ ବିଜନ ମୁରାରୀ ସମର୍ଚ୍ଚା, ମୁରାରୀ ଭଗବାନଙ୍କର ଯଦି ଗୋଟିଏ ଥର ଜଣେ ଅର୍ଚ୍ଚନା କରିଦେଲେ, ପୂଜା କରିଦେଲେ, ତାହେଲେ କ୍ରିୟତେ ତସ୍ୟ ଜମିନ ନ ଚର୍ଚ୍ଚା, ଜମ ମଧ୍ୟ ତାଙ୍କର ଚର୍ଚ୍ଚା କରନ୍ତି ନାହିଁ। ଏଇ ଶ୍ଳୋକଟିକୁ ପ୍ରଭୁପାଦ ମହାରାଜ ମଧ୍ୟ ଭାଗବତ ଗୋଟେ ଶ୍ଳୋକରେ ଉଦ୍ଧାର କରିଛନ୍ତି। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଯେ ମାର୍ଗନ୍ତି, ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ମାର୍ଗନ୍ତି ଯେତେ ମୁଖପଦ୍ମ ନିଡ଼େଇ ଛନ୍ଦ ସୁପନୈ ଋଷୟୋ ଅଭିବ୍ୟକ୍ତେ ଯସ୍ୟାଗମର୍ଷୋ ସରିତ୍ବରାୟଂ ପଦଂ ପଦଂ ତୀର୍ଥ ପଦଂ ପ୍ରପନ୍ନା। ମାର୍ଗନ୍ତି ଯେତେ ଦେବତାମାନେ ସ୍ତୁତି କରିଛନ୍ତି ଭଗବାନଙ୍କୁ, ସୃଷ୍ଟିର ଆରମ୍ଭରେ ଦେବତାମାନେ ସବୁ ସୃଷ୍ଟି କରୁଥିଲେ, ପ୍ରାର୍ଥନା କରୁଥିଲେ, ଦେବତାମାନେ କିଛି କରିପାରିଲେ ନାହିଁ, ଭଗବାନଙ୍କ କୃପା ନ ପାଇଲା ପର୍ଯ୍ୟନ୍ତ କେହି କିଛି କରିପାରିବେ ନାହିଁ। ତେଣୁ ଏ ଶ୍ଳୋକଟି କହି ମାର୍ଗନ୍ତି ଯେତେ ମୁଖପଦ୍ମ ନିଡ଼େଇ ଛନ୍ଦ ସୁପନେଇ ଋଷୟ ବିବେକ୍ତି, ଋଷିମାନେ ସବୁବେଳେ ଋଷିମାନେ ଗୋଟେ ପକ୍ଷୀ ଭଳି, ପକ୍ଷୀ ଯେମିତି ତାର ନିଡ଼କୁ ଯାଏ ସେଇଭଳି ଭାବରେ ଋଷିମାନେ ତାଙ୍କର ନିଡ଼ ହେଉଛନ୍ତି ଭଗବାନ ମୁଖପଦ୍ମ। କେମିତି ସେ ନିଡ଼ କେମିତି ଯାଆନ୍ତି, ପାଠ କେମିତି ପାଆନ୍ତି, ନା ଛନ୍ଦ ସୁପନେଇ, ଛନ୍ଦ କହିଲେ ଏ ବେଦ ଇତ୍ୟାଦି, ବେଦ ଉପନିଷଦ ଇତ୍ୟାଦି, ଋଷିମାନେ ଗୋଟେ ପକ୍ଷୀ ସହିତ ତୁଳନା କରାଯାଇଛି, ସେମାନେ ତାଙ୍କର ନିଡ଼ ହେଉଛି ଭଗବାନଙ୍କର ମୁଖପଦ୍ମ। କେମିତି ଜାଣନ୍ତି ସେ ମୁଖପଦ୍ମର ରାସ୍ତା କେମିତି ପାଆନ୍ତି, ନା ଛନ୍ଦ ଶାସ୍ତ୍ରମାନଙ୍କ ଦ୍ୱାରା ଜାଣନ୍ତି ସେ। ଯଶାଗମର୍ଷୋତ୍ ସରିତ୍ ବରାୟା, ଯେଉଁ ବରା ସରିତ୍ ନଦୀମାନଙ୍କ ଶ୍ରେଷ୍ଠ ସରିତ୍ ବରାୟା ହେଉଛି ଗଙ୍ଗାଦେବୀ, ଯାହାଙ୍କର ପାଦ ଧୌତ କରିକିରି ସେଇ ଭଗବାନ ପାଦ ଧୌତ କରିକି ଗଙ୍ଗାଦେବୀର ଏତେ ମହାତ୍ମା ରହିଯାଇଛି, ଏତେ ପବିତ୍ର ହୋଇଯାଇଛନ୍ତି। ତେଣୁ ତାଙ୍କରି ପଦଂ ପଦଂ ତୀର୍ଥ ପଦ, ସେଇ ପଦ ପଦରେ ବିଭିନ୍ନ ସ୍ଥାନରେ ସେମାନେ ସବୁ କୁଟିଆ ନିର୍ମାଣ କରି ରହିଛନ୍ତି। ସେଠି ପ୍ରଭୁପାଦ ମହାରାଜ ଶ୍ଳୋକର ଭାଷ୍ୟ ସେକଥା କହିଛନ୍ତି। ଏ ତୃତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟ ଶ୍ଳୋକ 41ରେ ପ୍ରଭୁପାଦ ମହାରାଜ ପ୍ରଭାବାର୍ଥ ଦେଇକରି କହୁଛନ୍ତି ଏ କଥା, ଗଙ୍ଗାଦେବୀ ଆଣ୍ଡ ଭଗବତ ଗୀତା, ଦିଜ୍ ଆର୍ ଦି ଟୁ ସୋର୍ସେସ୍ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ ପ୍ଲେଜର୍। ରିଭର୍ ଗାଙ୍ଗେଜ୍ ଆଣ୍ଡ ଭଗବତ ଗୀତା ଆର୍ ଚିଫ୍ ସୋର୍ସେସ୍ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ ହାପିନେସ୍ ଫର୍ ମ୍ୟାନ୍କାଇଣ୍ଡ ଆଣ୍ଡ ଭଗବତ ଆଣ୍ଡ ମ୍ୟାନ୍କାଇଣ୍ଡ ଆଣ୍ଡ ଇଣ୍ଟେଲିଜେଣ୍ଟ ପର୍ସନ୍ସ କ୍ୟାନ୍ ଟେକ୍ ସେଲ୍ଟର୍ ଅଫ୍ ଦେମ୍ ଟୁ ଗୋ ବ୍ୟାକ୍ ହୋମ୍ ବ୍ୟାକ୍ ଟୁ ଗଡ୍ ହେଡ୍। ଏ ଭାଗବତ ଭାରତବର୍ଷରେ ଏ ଦୁଇଟି କେତେ ସହଜରେ ମିଳିଯାଉଛି, ଗଙ୍ଗା ନଦୀ ଏବଂ ଭଗବତ ଗୀତା, ଇଏ ହେଉଛି ଯେଉଁ ପରମାର୍ଥିକ ସୁଖର ଇଏ ହେଉଛି ଦୁଇଟି ମୂଳ ଉତ୍ସ ହେଉଛି ଏଇ ଦୁଇଟି ଚିଫ୍ ସୋର୍ସ ମୁଖ୍ୟ ଉତ୍ସ ଦୁଇଟି ଦୁଇଟି ମନୁଷ୍ୟମାନଙ୍କ ପାଇଁ। ଏବଂ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଦୁଇଟିର ଆଶ୍ରୟ ନେବେ, କାହିଁକି ନା ଭଗବତ ଧାମକୁ ଯିବା ପାଇଁ,
go back home, back to Godhead. Even Sripad Shankaracharya recommends that a little knowledge in Bhagavad Gita and the drinking of a little quantity of Ganges water can save one from the punishment of Yamaraj. Sri Katha Prabhupada Mahamadya Kahile, Yamaraj Tankara Chinta Karibane Tanka Pati Dev Listru, Jadiba Tanka Thibha Kiti Chitragupta Rakhi Thibhe, Jemdi Kattigala, Ajamadara Kattigala, Gunti Tara Bhagavan Ka Naam Nele Narayana Aya, Gunti Tara Naam Nele Kattigala Jethe, Virat Vada Panchi Itala Tara, ଅଜାମିଳର ଏଣୁ ଗଙ୍ଗାଦେବୀଙ୍କର ମହାତ୍ମା ଏଭଳି ରହିଛି କିନ୍ତୁ ଗଙ୍ଗାର ସ୍ନାନ କଲେ ଆଉ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ଭଗବାନ କହିଲେ ଅକୃଣଙ୍କୁ ଯେଉଁ କହିଲେ ତୁମେ ହେଉଛ ବହୁତ ମହାଭାଗା ତେଣୁ ଭଗବଦ୍ବିଧା ମହାଭାଗା ନିଷେବ୍ୟା ଅହର ସତମା ଆପଣ ହେଉଛନ୍ତି ମହାଭାଗ୍ୟବାନ ମହାଭାଗ୍ୟବାନ ତେଣୁ ଯେଉଁମାନେ ଶ୍ରିୟ ଚାହୁଁଛନ୍ତି ସେମାନେ ଆପଣଙ୍କୁ ପୂଜା କରିବେ ହର ସତମା ଆପଣ ହେଉଛନ୍ତି ପୂଜ୍ୟର ପୂଜ୍ୟ ପୂଜା କରିବା ପାଇଁ ଆପଣ ହେଉଛନ୍ତି ଯୋଗ୍ୟ ବ୍ୟକ୍ତି ଶ୍ରେଷ୍ଠ ଯୋଗ୍ୟ ଆପଣ ଯୋଗ୍ୟତମ ବ୍ୟକ୍ତି ଆପଣ ଆପଣ ଅନ୍ୟମାନେ ଆପଣ ପୂଜା ଯେଉଁମାନେ ଶ୍ରେୟ ଚାହୁଁଛନ୍ତି ଯେଉଁମାନେ ଶ୍ରେୟ ଚାହୁଁଛନ୍ତି ତାଙ୍କ କଥା ଛାଡ଼ନ୍ତୁ ଚାହୁଁନାହାନ୍ତି ତାଙ୍କ କଥା ଛାଡ଼ନ୍ତୁ ଯେଉଁମାନେ ଶ୍ରେୟ ଚାହୁଁଛନ୍ତି ସେମାନେ ଆପଣଙ୍କର ପୂଜା କରିବା ଆପଣ ହେଉଛନ୍ତି ଯୋଗ୍ୟତମ ବ୍ୟକ୍ତି ପୂଜା କରିବା ପାଇଁ ଆପଣଙ୍କୁ ତେଣୁ ଯଦି ଅକୃଳ କହିବେ ଦେବତାମାନେ ପୂଜନୀୟ ନା ମନୁଷ୍ୟମାନେ ପୂଜନୀୟ ନା ନା ଏ ଶ୍ଳୋକରେ ତାର ଉତ୍ତର ଦେଉଛନ୍ତି ନ ହେମାନି ତୀର୍ଥାନି ଏଇ ଯେଉଁ ଜଳ ଇତ୍ୟାଦି ସବୁ ରହିଛି ହେମେୟାନି ଏଇଭଳି ଭାବରେ ଯେଉଁ ତୀର୍ଥ ସବୁ ରହିଛି ତୀର୍ଥାନି ବହୁତ ତୀର୍ଥ ସବୁ ରହିଛି ନ ଦେବା ମିଛିଳାମୟା ଯେଉଁମାନେ ଦେବତାମାନେ ରହିଛନ୍ତି 33 କୋଟି ଦେବତା ରହିଛନ୍ତି ଏମାନେ ଦେବତାମାନଙ୍କୁ ତ ଆମେ ସାକ୍ଷାତ କରିପାରୁନାହୁଁ ଦେବଲୋକକୁ ଗଲେ ଦେବତାମାନଙ୍କୁ ଦେଖା ହେବ ଦେବଲୋକକୁ କିଏ ଯିବେ ଦେବଲୋକ ଯିବା ପାଇଁ ରହିଛି ବୃଦ୍ଧଙ୍କ ଅଛନ୍ତି ସତ୍ୟସ୍ଥା ସତ୍ୟଗୁଣ ରହିଲେ ତୁମେ ଯିବ ନହେଲେ ତୁମ ରଜଗୁଣ ରହିଲେ ସେହି ସ୍ଥିତିରେ ରହିବ ଯାଇପାରିବ ନାହିଁ ତୁମ ଗୁଣରେ ନିମ୍ନ ସ୍ଥିତି ପ୍ରାପ୍ତ ହେବ ତେଣୁ ଯାହା ବି ହେଉ ଦେବତା ମିଛିଳାମୟ ଏଠି ମଧ୍ୟ ଦେବତାମାନଙ୍କର ରହୁଛନ୍ତି ପୃଥିବୀ ପୃଷ୍ଠରେ ମଧ୍ୟ ଅନେକ ଦେବାଦେବୀ ରହିଛି ପୂଜା ହେଉଛନ୍ତି ମିଛିଳାମୟ ମୃତ୍ଶିଳା ମାଟିରେ ତିଆରି ହେଉଛି ବା ଶିଳାରେ ତିଆରି ହେଉଛି 8 ପ୍ରକାର ମୂର୍ତ୍ତି ରହିଛି ଭାଗବତ ଏକାଦଶ ସ୍କନ୍ଧ 37 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 8 ପ୍ରକାର ମୂର୍ତ୍ତି ରହିଛି କ'ଣ କ'ଣ ସେ ମୂର୍ତ୍ତି ମାଟିରେ ତିଆରି ହେଉଛି ଶିଳାରେ ତିଆରି ହେଉଛି ବିଭିନ୍ନ ପ୍ରକାର ଶ୍ଳୋକଟି ଅଛନ୍ତି ତଥା ହେଉଛି ଶୈଳୀ ଶିଳାରେ ତିଆରି ହେଉଛନ୍ତି ଶିଳା ବିଭିନ୍ନ ପ୍ରକାର ଶିଳା ରହିଛି ଶିଳାରେ ତିଆରି ହେଉଛନ୍ତି ଭଗବାନ ଶିଳା ମୂର୍ତ୍ତି ତାକୁ ଜୀବନ୍ୟାସ କଲେ ସେ ପୂଜିତ ହେଉଛନ୍ତି ଏଇଭଳି ଭାବରେ ଶିଳାରେ ମୂର୍ତ୍ତି ତିଆରି ହେଉଛନ୍ତି ଦାରୁ ଜଗନ୍ନାଥଙ୍କର ମୂର୍ତ୍ତି ପ୍ରାୟ ଦାରୁରେ ହୁଏ କାଠରେ ହୁଏ ଶୈଳୀ ଦାରୁ ଶୈଳୀ ଦାରୁମୟୀ ଲହୁଇ ଲୁହା ବା ବିଭିନ୍ନ ପ୍ରକାର ଅନ୍ୟ ଯେଉଁ ରହିଛି ଧାତୁମାନଙ୍କର ସବୁ ହେଉଛି ଲେପିଆ ବିଭିନ୍ନ ପ୍ରକାର ଲେଖା ବା ଚିତ୍ରଫିତ୍ର ମାଧ୍ୟମରେ ସବୁ ହେଉଛି ସୈକତି ବାଲିରେ ମଧ୍ୟ ହେଉଛି ବା ମାଟିରେ ମଧ୍ୟ ହେଉଛି ଏବଂ ମନୋମୟୀ ମନରେ ମଧ୍ୟ ଭଗବାନଙ୍କ ମୂର୍ତ୍ତି ତିଆରି କରିହେବ ମନୋମୟୀ ମନୋମୟୀ ମଣିମୟୀ ମଣିରେ ମଧ୍ୟ ତିଆରି କରାହେବ ଏଇଭଳି ଭାବେ ପ୍ରତିମା ଅଷ୍ଟବିଧା ସ୍ମୃତା ଏ 8 ପ୍ରକାର ପ୍ରତିମା ରହିଛନ୍ତି ମୂର୍ତ୍ତି ରହିଛନ୍ତି ଏ ଶ୍ଳୋକଟିକୁ ଯେତେବେଳେ ଜଣେ ଶୁଣିଲେ ଦାକ୍ଷିଣାତ୍ୟରେ ଜଣେ ବ୍ରାହ୍ମଣ ଥିଲେ ସେ ଭଗବାନଙ୍କ ବହୁତ ଦରିଦ୍ର ବ୍ୟକ୍ତି ଥିଲେ ଭଗବାନଙ୍କ ପୂଜା କରୁଥିଲେ ଦରିଦ୍ର ବ୍ୟକ୍ତି ପୂଜା କରିପାରୁନଥିଲେ ବହୁତ ଆଡ଼ମ୍ବର ସହକାରେ କରିପାରୁନଥିଲେ କିନ୍ତୁ ତାଙ୍କର ମନ ଦୁଃଖ ରହୁଥିଲା ସବୁବେଳେ ଭଗବାନ ସେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ମୁଁ କିନ୍ତୁ ତାଙ୍କୁ କିଛି ଦେଇପାରୁନାହିଁ ପୂଜା କରିପାରୁନାହିଁ କିନ୍ତୁ ଏ ଶ୍ଳୋକଟି ଯେତେବେଳେ ଶୁଣିଦେଲେ ଜଣଙ୍କ ପାଖରୁ ସେତେବେଳେ ତାଙ୍କର ଆନନ୍ଦ ହୋଇଗଲା ଭଗବାନ ମନରେ ପୂଜିତ ହୋଇପାରିବେ ମନରେ ତ ଆମେ ସବୁକିଛି କରିଦେବା ଆଉ କ'ଣ ଅସୁବିଧା ଅଛି ଏଇଭଳି ଭାବରେ କହି ଗୋଦାବରୀ ନଦୀରେ ସ୍ନାନ କରି ଭଗବାନ ମନରେ ସବୁ ମୂର୍ତ୍ତି ତିଆରି କରୁଛନ୍ତି ମନରେ ତାଙ୍କ ପାଇଁ ତିଆରି କରୁଛନ୍ତି ମଞ୍ଚ ମାନେ କ'ଣ ଯେଉଁ ରହିବେ ବେଦି ମଣିର ମଣି ମୁକ୍ତାରେ ସବୁ ବେଦି ତିଆରି କରୁଛନ୍ତି ବହୁତ ମୂଲ୍ୟବାନ ସବୁ ଅଳଙ୍କାର ସବୁ ତିଆରି କରୁଛନ୍ତି ମନରେ ସବୁ କରି ମନୋମୟୀ ଏଇଭଳି ଭାବେ ତାଙ୍କୁ ସବୁ ପ୍ରକାର ବସ୍ତ୍ର ଇତ୍ୟାଦି ବହୁତ ମୂଲ୍ୟବାନ ବସ୍ତ୍ର ଅର୍ପଣ କରୁଛନ୍ତି ତାପରେ ବିଭିନ୍ନ ପ୍ରକାର ବହୁତ ପ୍ରକାର ଛପନ ଭୋଗ ବହୁତ ପ୍ରକାର ତିଆରି କରିକି ସେ ଦେଉଛନ୍ତି। ଏଇଭଳି ଭାବରେ ପୂଜା କରୁଥିଲା ବେଳେ ଥରେ ଦେଖିଲେ ଯେ ଯେଉଁ କ୍ଷୀରି ଲଗେଇଲେ ଅନ୍ତିମରେ ଯେଉଁ କ୍ଷୀରି ଲଗାହେଲା ଭଗବାନଙ୍କୁ ଭୋଗ ଲାଗି ତିଆରି ହେଉଛି, ତିଆରି ମନରେ ସବୁ ହେଉଛି, ଯାହାକି ଲଗେଇଦେଲା ପରେ ଭୋଗ ଲଗେଇଲା ବେଳକୁ ଚିନ୍ତା କରୁଛନ୍ତି ଭଗବାନ ଯେଉଁ କ୍ଷୀରିଟା ଗରମ ଥିବ ବୋଲି ଭାବିକିରି ସେ ମନରେ ମନରେ ସବୁ ମନରେ ହାତ ବୁଡ଼େଇ ଦେଲେ। ସେ ହାତ ଦେଖିଲେ ଫୁଟକା ହେଇଗଲା, ପ୍ରକୃତର ହାତ ଫୁଟକା ହେଇଗଲା। ତେଣୁ ଭଗବାନ ବୈକୁଣ୍ଠ ଲୋକରେ ଲକ୍ଷ୍ମୀଦେବୀଙ୍କ ସହିତ ପୋଷାକ ଖେଳୁଥିଲେ, ତେଣୁ ସେ ହସିଦେଲେ। ଲକ୍ଷ୍ମୀଦେବୀ ପଚାରିଲେ କ'ଣ ହେଲା ପ୍ରଭୁ, କ'ଣ ପାଇଁ ହସିଲେ? ଆଉ ସେ ତାଙ୍କର ଉତ୍ତର ଦେଲେ ନାହିଁ, ପଠାଇଦେଲେ ଲୋକମାନେ ତାଙ୍କ ଇସାରାରେ ସବୁ ହେବ, କହିବା ଦରକାର ନାହିଁ। ଗୋଟେ ବିମାନ ଆସିଲା, ସେ ବ୍ରାହ୍ମଣ ବ୍ୟକ୍ତିକୁ ନେଇଗଲେ ବୈକୁଣ୍ଠ ଧାମକୁ, ଏସବୁ କଥା ରହିଛି। ତେଣୁ ଏହିଭଳି ଭାବରେ ଆଠ ପ୍ରକାର ମୂର୍ତ୍ତି ରହିଛନ୍ତି, ମନମୟୀ ପ୍ରତିମା ଅଷ୍ଟବିଧା ସ୍ମୃତା, ଆଠ ପ୍ରକାର ମୂର୍ତ୍ତି ରହିଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ନୃଦେବ ନ ଦେବା ମିଛିଳା ମୟା, ମାଟିରେ ହଉ ବା ଶିଳାରେ ହଉ ବା ଏଇ ଯେଉଁ ବିଭିନ୍ନ ପ୍ରକାର ରହିଛି ଯେଉଁଥିରେ ହଉ, ସେମାନେ ସେମାନେ ନ ନ ନ ନ ନ ନ ନୋ 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 ଏଥିରେ କହିବାର ଉଦ୍ଦେଶ୍ୟ ହେଉଛି ତେ ପୁନତି ଉରୁ କାଳେନ, ଯଦିଓ ସେମାନେ ପବିତ୍ର କରନ୍ତି କିନ୍ତୁ ଉରୁ କାଳେନ, ବହୁତ ସମୟ ଦରକାର ତାଙ୍କୁ ପବିତ୍ର କରିବା ପାଇଁ, ଉରୁ କାଳ ବହୁତ ସମୟ ପବିତ୍ର ହେଲେ। ଆମର କୁହାଯାଏ ନା ଗଙ୍ଗାର ପରସ ହେଲେ ପଶ୍ଚାତ ପାବନ ଦର୍ଶନେ ପବିତ୍ର କର ଏ ତୁମାର ଗୁଣ। ହରିସ୍ତାନେ ଅପରାଧେ ତାରେ ହରି ନାମ, ତୋମା ସ୍ଥାନେ ଅପରାଧେ ନାହିଁ ପରିତ୍ରାଣ, ତୋମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଗୋବିନ୍ଦ କହେ ନାମ ମମ ବୈଷ୍ଣବ ପରାଣ, ପ୍ରତି ଜନ୍ମେ କରି ଆଶା ଚରଣେର ଧୂଳି। ହଁ ନରୋତ୍ତମ ନରୋତ୍ତମେ କର ଦୟା ଆପଣାର ବୋଲି ଲୋକନାଥ ଗୋସ୍ୱାମୀ, ଆଜି ତାଙ୍କ ତିରୁଭାବ। ମୁଁ ଭାବୁଛି ନରୋତ୍ତମ ନା କିଏ ବୋଲିଛନ୍ତି ଏଇଟାକୁ, ନରୋତ୍ତମ ଲୋକନାଥ ଗୋସ୍ୱାମୀଙ୍କର ଆଜି ତିରୁଭାବ, ତାଙ୍କର କୃପା, ତାଙ୍କ କଥା ଆସିଲା। ଯାଇଥିଲେ ନରୋତ୍ତମ ଦାସ, ନରୋତ୍ତମ ଦାସ ଠାକୁର ଭଗବାନ ଯେତେବେଳେ ମହାପ୍ରଭୁ ଯାଇଥିଲେ ଯାଇଥିଲେ ଯାଉଥିଲେ ବାଂଲାଦେଶକୁ ଯାଉଥିଲେ ପାଠ ପଢ଼ିବା ପାଇଁ, ତାଙ୍କର ଯେଉଁ ଥିଲେ ଶିକ୍ଷକ ଥିଲେ ସେହି ସମୟର ଲୀଳା, ସେ ସେ ବିଦ୍ୟାଳୀଳା ଜାଣିଥିଲା। ସେହି ସମୟରେ ଯାଇଥିଲେ ଯେଉଁ ନଦୀ ଅଛି ପଦ୍ମା ନଦୀ ନା କେଉଁ ନଦୀ, ପଦ୍ମା ନଦୀରେ ସେ କହିଥିଲେ ନରୋତ୍ତମ ଡାକିଥିଲେ ଏଇଭଳି ଭାବରେ। ପଦ୍ମା ନଦୀ କିଏ, ପଦ୍ମା ନଦୀ ଭଗବାନଙ୍କ ସ୍ପର୍ଶରେ ପଦ୍ମା ନଦୀରେ ଗୋଟେ ବିରାଟ ଢେଉ ଆସିଲା, ବିରାଟ ଜୁହାର ଆସିଥିଲା। ତେଣୁ ନଦୀ କହିଲେ କିଏ ସେ ନରୋତ୍ତମ, ଭଗବାନ ଦେଇଥିଲେ ମହାପ୍ରଭୁ ଦେଇଥିଲେ ନରୋତ୍ତମକୁ ଏଇ ପ୍ରେମ ପ୍ରଦାନ କରିଥିଲେ, ନରୋତ୍ତମ ପାଇଁ ରଖା ହେଇଥିଲା ପଦ୍ମା ନଦୀରେ। ତେଣୁ ନଦୀ ଚିନ୍ତା ପ୍ରଶ୍ନ କଲେ କେମିତି ଆମେ ଜାଣିବୁ ନରୋତ୍ତମ କି ନା, ତୁମେ ଯେମିତି ମୁଁ ତୁମର ଜଳରେ ଆସିବାରୁ ତୁମର ଉଚ୍ଛୁଳ ହେଇଗଲ, ତୁମର ବିରାଟ ଜୁହାର ଆସିଗଲା, ସେଇଭଳି ଭାବରେ ଯାହାର ସ୍ପର୍ଶରେ ତୁମର ଆସିବ ଜୁହାର ସେଇଟା ଜାଣିବ ସେ ନରୋତ୍ତମ। ସେହି ନରୋତ୍ତମ ସିଏ ଗଲେ ଗୁରୁ ଗ୍ରହଣ କରିବା ପାଇଁ, ମହାପ୍ରଭୁ ତାଙ୍କୁ ଦେଇଛନ୍ତି ପ୍ରେମ ନରୋତ୍ତମ, ତେଣୁ ଗୁରୁ ଗ୍ରହଣ କରିବା ପାଇଁ ଗଲେ ଲୋକନାଥ ଗୋସ୍ୱାମୀ ବୃନ୍ଦାବନରେ। ଲୋକନାଥ ଗୋସ୍ୱାମୀ ରହିଛନ୍ତି ଆଜି ତିରୁଭାବ ତିଥିରେ, ସେ କଥା ଆସିଗଲା। ତାଙ୍କୁ କହିଲେ ପ୍ରାର୍ଥନା କଲେ ଶିଷ୍ୟ ରୂପରେ ଗ୍ରହଣ କରେ, ଆମର ତଥାଗତ ଗୁରୁ ଅଛନ୍ତି, କେମିତି ଆମେ ଅଧିକରୁ ଅଧିକ ଶିଷ୍ୟ ନେବା ଗ୍ରହଣ କରିବା, ଆମର ଏଇଭଳି ଭାବରେ ଗୁରୁ ମନା କରାଯାଇଛି। ନ ଶିଷ୍ୟାନ ଅନୁବନ୍ଧିତ, ଲୋକ ପ୍ରଲୋଭନ ଦେଖି ଶିଷ୍ୟ ଗ୍ରହଣ କରିବ ନାହିଁ, କାରଣ ଗୁରୁ ସେଇଭଳି ଭାବରେ ଅଛନ୍ତି ବୋଲି ସେଥିପାଇଁ ଶାସ୍ତ୍ରରେ ବର୍ଣ୍ଣନା କରାଗଲା। କିନ୍ତୁ ଲୋକନାଥ ଗୋସ୍ୱାମୀ ଏଭଳି ଥିଲେ ଗୁରୁ, ନରୋତ୍ତମ ଦାସ ତାକୁ ବହୁତ ପ୍ରାର୍ଥନା କଲେ ସେ ମନା କରିଦେଲେ, ନା ମୁଁ ଶିଷ୍ୟ ଗ୍ରହଣ କରିବି ନାହିଁ। କିନ୍ତୁ ଏ ନରୋତ୍ତମ ଦାସ ଭଗବାନଙ୍କ ପ୍ରେମ ପ୍ରାପ୍ତ ହୋଇଛନ୍ତି, ଛୋଟିଆ ଲୋକ ସିଏ, ତେଣୁ ସିଏ ରହିଲେ ଅପେକ୍ଷା କଲେ ଲୋକ ଭକ୍ତ ଲୋକନାଥ ଠାକୁର ଯେଉଁଠି ଲୋକନାଥ ସ୍ୱାମୀ ଯେଉଁଠି ଯାଉଥିଲେ ତାଙ୍କର ଯେଉଁ ମଳତ୍ୟାଗ ଇତ୍ୟାଦି କରୁଥିଲେ ସେଇଟାକୁ ସବୁବେଳେ ସଫା କରୁଥିଲେ, ପବିତ୍ର କରୁଥିଲେ। ଲୋକନାଥ ଗୋସ୍ୱାମୀ ତା ପର୍ଯ୍ୟନ୍ତ ଦେଖିଲା, ଆରେ ସେ ସ୍ଥାନ ପବିତ୍ର ହୋଇଯାଇଛି, କିଏ କଲା ଜାଣିପାରିଲି ନାହିଁ, ସେ ଲୁଚିକିରି କରୁଥିଲେ। ହଁ, ଗୋଟେ ଥର ଦେଖିଲେ, ଯାଇକିରି ଦେଖିଲେ, ଧାରିଲେ, ଆରେ ଇଏ ସିଏ ବୋଲି, ତାପରେ ତାଙ୍କୁ ଦେଲେ, ଦୀକ୍ଷା ଦେଲେ ଲୋକନାଥ ଗୋସ୍ୱାମୀ, ତାଙ୍କୁ ଦୀକ୍ଷା ଦେଲେ, ମନା କଲେ, ମୋର ନାମ କେଉଁଠି ଲେଖିବ ନାହିଁ, ଚୈତନ୍ୟ ଚରିତ୍ରାମୃତ ତାଙ୍କ ନାମ ନାହିଁ, ଅଧିକାଂଶ ଶାସ୍ତ୍ରରେ ନାହିଁ। ନରୋତ୍ତମ ଦାସ ଠାକୁର ଏଇଟାକୁ ଲୋକନାଥ ଆମେ ସବୁଦିନ ପାଠ କରୁଛେ ସକାଳ 7:30 ଶ୍ରୀ ଗୁରୁ ଚରଣ ପଦ୍ମା କେବଳ ଭକତି ସଦ୍ମା ବନ୍ଦ ମୁଇ ସାବଧାନ ମତେ। ଲାଷ୍ଟ କହିଲା ଲୋକନାଥ ଲୋକେର ଜୀବନ, ଲୋକନାଥ ନାମ ନେଇଛନ୍ତି ସେଠି, ଆମେ ଜାଣିପାରିବା ନାହିଁ, ଏଇଟା ନ ଶୁଣୁଥିଲେ ଏଇଟା ଜାଣି ମାନେ ଅଧିକ ଲୋକନାଥଙ୍କ ନାମ ଯାହାଜି କ'ଣ ଜଣାପଡ଼ୁନାହିଁ, ଲୋକନାଥ ମାନେ ଲୋକନାଥ, ଲୋକର ଜୀବନ କିଏ ଲୋକନାଥ ଗୋସ୍ୱାମୀଙ୍କ କଥା କୁହାଯାଇଛି। ଏଭଳି ଭାବର କଥା ତାଙ୍କ ଗୁରୁଙ୍କର କଥା ରଖିଲେ ଏବଂ ତାଙ୍କର ନାଁ ମଧ୍ୟ ପ୍ରକାଶ ହେଲା, ଦୁଇଟା ଯାକ କଥା ହେଲା। ତେଣୁ ଲୋକନାଥ ଭଗବାନଙ୍କର, ଲୋକନାଥ ରାଧା ବିନୋଦ ତାଙ୍କ ଉପରେ ପ୍ରସନ୍ନ ହୋଇଥିଲେ, ଯିଏ ଉନ୍ନତ ଗୋସ୍ୱାମୀ ସିଏ ଜଣେ ଗୋସ୍ୱାମୀ, ସିଏ ଲୋକନାଥ ଗୋସ୍ୱାମୀ। ତେଣୁ ଆଜି ତାଙ୍କର ତିରୁଭାବ ତିଥି, ତାଙ୍କର କୃପା ମିଳିଲା, ତାଙ୍କ କଥା କିଛି ଆମେ କହିଲେ, ଆମେ ଚିନ୍ତା କରୁନଥିଲୁ ତାଙ୍କ ବିଷୟରେ କହିବା ପାଇଁ। ଯାହା ବି ହଉ, ଏହିଭଳି ଭାବରେ ଯେଉଁ ତୀର୍ଥ ସବୁ ରହିଛି, ନ ହେମାନ ତୀର୍ଥାନି ନ ଦେବା ମିଛିଳାମୟା, ଦେବତାମାନେ ସେମାନେ ଯଦି ପବିତ୍ର କରନ୍ତି ଉରୁ କାଳେ ନ, ବହୁତ କାଳ ପର୍ଯ୍ୟନ୍ତ ସେବା କଲେ, ସ୍ନାନ କଲେ କିଛି ପବିତ୍ର ହେବେ, ସାଙ୍ଗେ ସାଙ୍ଗେ ଦେଖିଦେଲେ ଯେ ପବିତ୍ର ହୋଇଯିବା, ଶ୍ରବଣ କରିଦେଲେ, ସ୍ନାନ କରିଦେଲେ ପବିତ୍ର ହୋଇଯିବେ ତା ନୁହଁ, ଯେ ପୁରନ୍ତି ପୁନଃ ଉରୁକାଳେ ଦର୍ଶନା ଦେବ ସାଧବ, କିନ୍ତୁ ସାଧୁ ହେଉଛନ୍ତି ଅଲଗା, ସାଧୁ କେବଳ ଦର୍ଶନ ମାତ୍ରକେ, ଆମେ ତ ସେ ଗୀତଟା ବୋଲିଦେଲେ ଦର୍ଶନ ପବିତ୍ର କର ଏତମାର ଗୁଣ, କେବଳ ଦର୍ଶନ କରିଦେଲେ ଜଣେ ପବିତ୍ର ହୋଇଯିବ। ପ୍ରଭୁପାଦ ମହାରାଜ ଯେଉଁମାନେ ଦର୍ଶନ କଲେ ସେମାନେ ପବିତ୍ର ହୋଇଗଲେ। ଦେଖନ୍ତୁ ଆଜି କେମିତି ସାରା ପୃଥିବୀରେ ତାଙ୍କର ଗୁଣଗାନ ହେଉଛି, ଭଗବାନଙ୍କର ଭକ୍ତ ସେମାନେ ହୋଇଗଲେ। ଏହିଭଳି ଭାବରେ ଦର୍ଶନ, ଏ ସାଧୁ ଆଉ ତୀର୍ଥ ଭିତରେ ତଫାତ୍ ହେଉ, ସାଧୁ ମଧ୍ୟ ତୀର୍ଥ, କିନ୍ତୁ ଇଏ ତୀର୍ଥ ଜଙ୍ଗମ ତୀର୍ଥ ଆଉ ସାଧାରଣ ତୀର୍ଥ ଭିତରେ ତଫାତ୍ ହେଉଛି ଏଇଟା। ତେଣୁ ହେମାନି ତୀର୍ଥାନି ଯେଉଁ ରହିଛନ୍ତି, ଏଇ ତୀର୍ଥ ମଧ୍ୟ ଏଠି କୁହାଯାଇଛି, ଭାଷ୍ୟରେ କୁହାଯାଇଛି, ଏମାନେ ମଧ୍ୟ ରହିଛନ୍ତି ତୀର୍ଥ, ଗଙ୍ଗା ଯେଉଁ ରହିଛନ୍ତି, ଗଙ୍ଗା ଦେବୀ ମଧ୍ୟ ରହିଛନ୍ତି। ହଁ, ଗଙ୍ଗାଦେବୀଙ୍କର ଯେଉଁମାନେ ଦର୍ଶନ କରିବେ, ତାଙ୍କର ସେବା କରିବେ, ତାଙ୍କ କଥା କ'ଣ କହିବା, କେବଳ ଗଙ୍ଗା ଜଳକୁ ଯେଉଁମାନେ ସେବା କରିବେ, ସ୍ନାନ କରିବେ, ପାନ କରିବେ ଇତ୍ୟାଦି ପାନ କରିବେ, ସେମାନେ ପବିତ୍ର ହୋଇଯାଉଛନ୍ତି। ଆଉ ଯେଉଁମାନେ ଗଙ୍ଗାଦେବୀଙ୍କର ପୂଜା କରିବେ ବା ତାଙ୍କର ସେବା କରିବେ, ତାଙ୍କ କଥା କ'ଣ କହିବା। ସେହିଭଳିଆ ଦେବତାମାନେ ମଧ୍ୟ ରହିଛନ୍ତି, ଦେବତାମାନଙ୍କୁ କେବଳ ମୃଚ୍ଛିଳାମୟା ବୋଲି କୁହାଯାଉଛି, କେବଳ ଆମେ ମୂର୍ତ୍ତିକୁ ପୂଜା କରୁଛୁ, ସାକ୍ଷାତ ଦେବତାମାନଙ୍କୁ ପୂଜା କରିବା, ଦେବଲୋକକୁ ଯିବା ବା ଯେକୌଣସି ଉପାୟରେ ଯଦି ଦେବତା ପୂଜା କରିବା, ତାହେଲେ ତା'ର କ'ଣ ଫଳ ନ ହେବ। କିନ୍ତୁ ସେଇଟା ଯେତେ ଫଳ ହେଲେ ମଧ୍ୟ, କିନ୍ତୁ ଏ କ'ଣ ଦର୍ଶନାଦ ଏବଂ ସାଧବ, ସାଧୁଠାରୁ ସେମାନେ ଉନ୍ନତ ନୁହନ୍ତି, ସାଧୁ ହେଉଛନ୍ତି ଦର୍ଶନାଥ, ସାକ୍ଷାତ ଗୋଟିଏ ଥରକରେ ଥରେ ଦର୍ଶନ କରିଦେଲେ ସେମାନେ ପବିତ୍ର ହୋଇଯିବେ, ଏଭଳି କଥା ରହିଛି, ଗୋଟେ କଥା ରହିଛି। ଜଣେ ଥିଲେ ଅମରୀଶ ମହାରାଜଙ୍କ ବିଷୟରେ ଆମେ ବହୁତ ଶୁଣୁଛେ, ତାଙ୍କର ଜଣେ ଭାଇ ଥିଲେ, ତାଙ୍କର ଜଣେ ଭାଇ ଥିଲେ, ସେ ଜଣେ ନାସ୍ତିକ ଜଣେ ଅସୁର। ଅମରୀଶ ମହାରାଜ କେତେ ଉନ୍ନତ ସ୍ଥିତିରେ ଥିଲେ, ତାଙ୍କର ଭାଇ ଏଭଳି ଭାବରେ ଥିଲେ, ତେଣୁ ନାରଦମାନଙ୍କୁ ସେ ପ୍ରାର୍ଥନା କରୁଥିଲେ, ପ୍ରଭୁ ଆପଣ ଟିକିଏ ଆମର ଭାଇଙ୍କୁ ଟିକିଏ କୃପା କରନ୍ତୁ। ତେଣୁ ନାରଦମୁନି ଯେତେବେଳେ ଯାଆନ୍ତି ତାଙ୍କ ପାଖକୁ, ତାଙ୍କ ଭାଇଙ୍କ ପାଖକୁ, ତାଙ୍କ ଭାଇ ଗେଟ୍ ପାଖରୁ ଗେଟ୍ ପାଖରୁ ବିଦାୟ କରିଦିଅନ୍ତି, ବିହର ଡଗ କୁକୁର ସାବଧାନ, ସେ ଆସିପାରନ୍ତି ନାହିଁ, ଗୋଟେ ଥର ଜବରଦସ୍ତି ଆସିଲେ କିନ୍ତୁ ତାକୁ ବିଦାୟ କରିଦେବେ, କିନ୍ତୁ ବିଦାୟ କରିଦେଲା ବେଳକୁ ସେ ସବୁ କହିଲେ, ଏତିକି ମନେ ରଖ, ଯେତେବେଳେ ତୁମେ ଯବରାଜଙ୍କର ଦେଖା ହେବ, ସେଇଠି କହିବ ମୋର ଜଣେ ସାଧୁଙ୍କର ଦର୍ଶନ କରିଥିଲି କିଛି ସମୟ ପାଇଁ, କ'ଣ ତା'ର ଫଳ କୁହନ୍ତୁ। ଏଇଭଳି ଭାବ ନାରଦମୁନି କହି ଚାଲିଗଲେ। ହଁ, ଇଏ ଲୋକ ଜଣଙ୍କ ଯେତେବେଳେ ଗଲେ, ହଁ ସେ ବହୁତ ପାପ କାର୍ଯ୍ୟ କରିଛନ୍ତି, ଯମରାଜ ପାଖରେ ପିଠା ଚାଲିଛି, ସେହି ସମୟରେ ତାଙ୍କର ମନେ ପଡ଼ିଲେ ନାରଦଙ୍କ କୃପା, ସାଧୁଙ୍କର କୃପା ଏଇଭଳି ଭାବରେ, ହଁ ସାଧୁଙ୍କର କୃପା, ତେଣୁ ତାଙ୍କର ମନେ ପଡ଼ିଲା, ସେ ପଚାରିଲେ ଯମରାଜକୁ, ପଚାରିଲେ ଏଇଭଳି ଭାବରେ ମୁଁ ଜଣେ ସାଧୁଙ୍କୁ ଦର୍ଶନ କରିଥିଲି, କ'ଣ ତାର ଫଳ? ଯବରାଜ ପଡ଼ିଗଲେ, ଅଡ଼ୁଆରେ ପଡ଼ିଗଲେ। ଲଭେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି କୁହାଯାଇଛି। ସାଧୁ ସଙ୍ଗ ସାଧୁ ସଙ୍ଗ ସାଧୁ ସଙ୍ଗ ସାଧୁ ସଙ୍ଗ ସର୍ବଶାସ୍ତ୍ର ଲଭ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହଏ। ଗୋଟିଏ ଲଭ କହିଲେ ସେକେଣ୍ଡରୁ ଏଗାର ଭାଗରୁ ଭାଗେ ଗୋଟିଏ ଲଭ। ଏତିକି ଜଣେ ଯଦି ସଙ୍ଗ କରିଛି ତାହେଲେ ସର୍ବସିଦ୍ଧି ପ୍ରାପ୍ତ ହୋଇଯିବ। ତେଣୁ ଯମରାଜ ଓଡ଼ୁଆରେ ପଡ଼ିଗଲେ, ଯମରାଜ ଜଣେ ମହାଜନ, ସେ ବୁଝିପାରିଲେ ନାହିଁ କ'ଣ ତାର ଫଳ। ସାଧୁ ସଙ୍ଗର ଫଳ ଜାଣିଛନ୍ତି, ବହୁତ କିଛି ରହିଛି, କିନ୍ତୁ କ'ଣ ଏକ୍ଜାକ୍ଟଲି କ'ଣ କହିପାରିଲେ ନାହିଁ। ତେଣୁ ଗଲେ, ଚାଲ ଚାଲ ଯିବା, ତାଙ୍କୁ ନେଇକିରି ଗଲେ, ଶିବଜୀଙ୍କ ପାଖକୁ ଗଲେ, ଶିବଜୀଙ୍କୁ ପଚରା ଗଲା, ଶିବଜୀ ତାଙ୍କଠୁ ଶିବଜୀ ମଧ୍ୟ ଜାଣିପାରିଲେ ନାହିଁ। ତେଣୁ ସମସ୍ତେ ବ୍ରହ୍ମା ଶିବ ଇତ୍ୟାଦି ସହିତ ସେ ଲୋକ ସହିତ ଗଲେ, ଯାଇ ପହଞ୍ଚିଗଲେ ବିଷ୍ଣୁ ପାଖକୁ ପହଞ୍ଚିଗଲେ, ବିଷ୍ଣୁ ଲୋକରେ ପହଞ୍ଚିଗଲେ, ତାଙ୍କୁ ପଚାରିଲେ, ବିଷ୍ଣୁ ପଚାରିଲେ କ'ଣ ହେଲା, କ'ଣ ସବୁ ଆସିଲେ, ଏ ଲୋକ ଜଣ କିଏ, ନା ଇଏ ଜଣେ ସାଧୁ ସଙ୍ଗ କରିଥିଲି, ନାରଦ ମୁନିଙ୍କ ସଙ୍ଗ କରିଥିଲି, କ'ଣ ତାର ଫଳ? ନା ତାର ଫଳ ହେଉଛି ସେ ଆସିଲା ବୈକୁଣ୍ଠ ଲୋକକୁ, ଆଉ କ'ଣ ଯତ୍ କଥା ନ ନିବର୍ତ୍ତନ୍ତେ ତ ଧାମ ପରମମ୍ ମମ, ଯେଉଁଠିକି ଗଲେ କେହି ଫେରନ୍ତି ନାହିଁ, ତମେ ଫେରିଯାଅ, ସିଏ ରହିଲେ ଏଠି। ଏଇଟା ହେଉଛି ଫଳ, ସାଧୁ ସଙ୍ଗର ଫଳ ଏଭଳି ଭାବେ ରହିଛି। ଆମେ କ'ଣ ଜାଣିପାରିବା ସାଧୁ ସଙ୍ଗର ଫଳ? ସାଧୁ ଯାହା କୃପା କରିବେ, ହଁ ବହୁତ ଉଦାହରଣ ରହିଛି। ବ୍ୟାଧ, ଜଣେ ବ୍ୟାଧ ଲୋକମାନେ ଯେଉଁ ପଶୁମାନଙ୍କୁ ବହୁତ ବର୍ବରତାର ସହିତ ହତ୍ୟା କରୁଥିଲେ, ଏକାଥରକେ ମାରିଦେଉନଥିଲେ, ଛଟପଟ ଛଟପଟ ହେଲାବେଳେ ସେ ଆନନ୍ଦ ହେଉଥିଲେ, ଆନନ୍ଦରେ ଖୁସିରେ ଡେଉଁଥିଲେ, ପଶୁମାନଙ୍କୁ ହତ୍ୟା କରୁଥିଲେ। ନାରଦ ମୁନି ଯେତେବେଳେ ପହଞ୍ଚିଗଲେ ବ୍ୟାଧକୁ, ତାକୁ ଗୋଟେ ଏଭଳି ବୈଷ୍ଣବରେ ପରିଣତ କରିଦେଲେ, ଏସବୁ ବର୍ଣ୍ଣନା କରାଯାଇଛି, ବ୍ୟାଧକୁ ବୈଷ୍ଣବରେ ପରିଣତ କରିଦେଲେ। ଏଇଭଳି ଭାବରେ କଥା ରହିଛି, ବହୁତ କଥା ରହିଛି, ଆମ ସମୟ ହୋଇଗଲାଣି। ତେଣୁ ଯେତେବେଳେ ବୈଷ୍ଣବରେ ପରିଣତ ହୋଇଗଲେ, ସେହି ସମୟରେ ଯେତେବେଳେ ନାରଦ ମୁନି ଆସୁଛନ୍ତି, ତାଙ୍କର ପର୍ବତ ମୁନି ନାକା ସଙ୍ଗେ ଆସୁଛନ୍ତି, ଦେଖିକିରି ସେ ଧାଇଁଲେ ତାଙ୍କ ଗୁରୁଦେବଙ୍କୁ ସ୍ୱାଗତ କରିବା ପାଇଁ। କିନ୍ତୁ ଧାଇଁକିରି ଯେତେବେଳେ ପହଞ୍ଚିଗଲେ, ସେଠି ସବୁ ପିମ୍ପୁଡ଼ି ସେ ରହିଛନ୍ତି, ସେଠି ପ୍ରଣାମ କରୁନାହାନ୍ତି, ତାକୁ ସବୁ ପରିଷ୍କାର କରୁଛନ୍ତି, ତାକୁ ଫୁଙ୍କି ଫୁଙ୍କି ଦୂର କରିକି ତାପରେ ସେ ତାଙ୍କୁ ପ୍ରଣାମ କରୁଛନ୍ତି। ଏଭଳି ଭାବରେ ରହିଛି ସାଧୁ ସଙ୍ଗର କ'ଣ ଛୋଟିଆ ମହିମା? ଆଜି ଯଦି ଆମେ ସାଧୁ ସଙ୍ଗ କରିନଥାନ୍ତେ, ଆମେ ଏଠିକି ଆସିପାରିଥାନ୍ତେ? ସାଧୁ ସଙ୍ଗର ମହିମା କହିହେବ ନାହିଁ, ଯିଏ ରହିଛି ସାଧୁ ସଙ୍ଗ, କେତେ କଥା ରହିଛି ସାଧୁ ସଙ୍ଗର କଥା। ତେଣୁ ଏଠି କୁହାଯାଏ ଭଗବାନ ନିଜେ ସାଧୁଙ୍କର ପ୍ରଶଂସା କରୁଛନ୍ତି, ବହୁତ କଥା ରହିଛି ସାଧୁ ସଙ୍ଗ ବିଷୟରେ। ତେଣୁ ଦର୍ଶନାଦେବ ସାଧବ, କେବଳ ଦର୍ଶନ କରିବା ମାତ୍ରକେ ଜଣେ ସାଧୁ ମାନେ ସେ ପବିତ୍ର ହୋଇଯିବ। ଇଏ ସାଧୁର ଇଏ ହେଉଛି ଏଇଟା, ତାଙ୍କର କ'ଣ ତାଙ୍କର ଯେଉଁ ମହାତ୍ମ୍ୟ ହେଉଛି ଏଇଭଳି ଭାବେ ରହିଛି। ମିଛିଳାମୟ, ସନାତନ ଗୋସ୍ୱାମୀ କହୁଛନ୍ତି, ମିଛିଳାମୟ ଅପି ପୂଜ୍ୟା କିଂ ପୁନଃ ଜ୍ୟୋତିର୍ମୟା ସାତ୍ୱିକା। ମିଛିଳାମୟ କେବଳ ମୂର୍ତ୍ତିକୁ ଦେଖିକିରି ଜଣେ ଏଭଳି ଭାବରେ ପବିତ୍ର ହୋଇଯିବ, ଆଉ ଯେଉଁମାନେ ସିଧାସଳଖ ତାଙ୍କର ପୂଜା କରିବେ ତାଙ୍କ କଥା କ'ଣ କହିବା। କିନ୍ତୁ ଯାହା ହେଲେ ମଧ୍ୟ ସାଧବ ଏବ ଭକ୍ତ୍ୟାଧିକଂ ସେବ୍ୟା, ଭକ୍ତି ଜଣେ ପ୍ରାପ୍ତ ହେବ ଏଇ ସାଧୁଙ୍କର କୃପା ପାଇଲେ। ସାଧୁ ସାଧୁ କିଏ? ସାଧୁଙ୍କର ବହୁତ କଥା ରହିଛି, ସାଧୁ ପ୍ରକୃତରେ କିଏ? ଖାଲି ଉପରେ ବେଶ ପଡ଼ିଗଲେ ସାଧୁ ସିଏ ନୁହଁ, ସାଧୁର ବହୁତ ପ୍ରକାର ରହିଛି କଥା, ଜାଣିପାରିବା ନାହିଁ ସାଧୁ କିଏ। ଆମର ବର୍ଣ୍ଣନା କରାଯାଇଛି ଯେ ଥିଲେ କ'ଣ ତାଙ୍କ ନାଁ, ସେ ତାଙ୍କ ଘର ସାମ୍ନାରେ ଶୁଖୁଆ ସବୁ ଶୁଖଉଥିଲେ, ଶୁଖୁଆ ଶୁଖଉଥିଲେ ବାବାଜୀ ନା କି ବଂଶୀଧର ବାବା, ହଁ ବଂଶୀଧର ବାବାଜୀ। ଲୋକମାନେ କହିବେ ଏଇଟା କିଏ ବାବାଜୀ, ଶୁଖୁଆ କିଏ ବାବାଜୀ? ଲୋକମାନେ ଘୋଡ଼ାଇବା ପାଇଁ ସେ ସାଧୁ ସାଧୁ ଭଗବାନ ବୁଝିବା ସହଜ, ସାଧୁକୁ ବୁଝିବା ସହଜ ନୁହଁ ଏମିତି କୁହାଯାଇଛି। ଭଗବାନଙ୍କୁ ବୁଝିବା ପାଇଁ ଶାସ୍ତ୍ର ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମ ବୁଝିବ, କିନ୍ତୁ ସାଧୁ କେମିତି ଜାଣିବ? ଭଗବାନ କୃପା ନହେଲେ ଜଣେ ସାଧୁକୁ ଜାଣିପାରିବ ନାହିଁ, ସାଧୁକୁ ଚିହ୍ନି ହେବ ନାହିଁ। ସାଧୁ ଏଭଳି ଭାବରେ ରହିଛନ୍ତି, ଅନେକ ମହାତ୍ମା ରହିଛି ସାଧୁଙ୍କର। ତେଣୁ ଏଠି ଅଠର ଅଧ୍ୟାୟରେ ପ୍ରଥମ ସ୍କନ୍ଧ ଅଠର ଅଧ୍ୟାୟରେ ତେର ଶ୍ଳୋକରେ ଏକଥା କହୁଛନ୍ତି, ଦୁଇଥର ଏ ଶ୍ଳୋକଟି ରହିଛି, ଚତୁର୍ଥ ସ୍କନ୍ଧ ରହିଛି, ପ୍ରଥମ ସ୍କନ୍ଧ ରହିଛି, ସାଧୁଙ୍କର ମହିମା। ତୁଳୟାମ ଲଭେ ନା ପି ନ ସ୍ୱର୍ଗଂ ନ ପୁନର୍ଭବଂ ଭଗବତ ସଙ୍ଗୀ ସଙ୍ଗସ୍ୟ ମର୍ତ୍ତ୍ୟାନା କିମ୍ ଦାଶିଷ। ଗୋଟିଏ ଲଭ, ସେକେଣ୍ଡରୁ ଏଗାର ଭାଗରୁ ଭାଗେ ହେଉଛି ଗୋଟିଏ ଲଭ। ଏତିକି ସମୟ ଜଣେ ସାଧୁ ସମୟ କରିଦେଇଛି, ତାହେଲେ ତା ସହିତ କିଛି ସମାନ ହୋଇପାରିବ ନାହିଁ। ତୁଲୟାମ ଲବେନାଭ ନ ସ୍ୱର୍ଗ, ସ୍ୱର୍ଗ ମଧ୍ୟ ସମାନ ହେଇପାରିବ ନାହିଁ। ପୁନର୍ଭବମ ଏଣେ ମୁକ୍ତି ଯଦି ପ୍ରାପ୍ତ ହେଇଗଲା, ଭବସାଗରରୁ ଉଦ୍ଧାର ପାଇଗଲା, ସେଇଟା ମଧ୍ୟ ସମାନ ହେଇପାରିବ ନାହିଁ ସାଧୁସଙ୍ଗ ସହିତ। ଲବେନାମ ତୁଲୟାମ ଲବେନାଭ ନ ସ୍ୱର୍ଗ ନ ପୁନଃ ଭଗବତ ସଙ୍ଗୀ ସଙ୍ଗସ୍ୟ, ଯେଉଁମାନେ ସାଧୁ କହିଲେ ଭଗବତ ସଙ୍ଗୀ, ସେମାନେ ଭଗବାନଙ୍କ ସଙ୍ଗ, ଭଗବାନଙ୍କ ପ୍ରିୟ, ତେଣୁ ତାଙ୍କର ଯଦି ଆମେ ସଙ୍ଗ କରିବା, ମର୍ତ୍ତ୍ୟାନା କିମୁତା ଆଶିଷ, ମର୍ତ୍ତ୍ୟ ଜଗତରେ ଆଠରୁ ଅଧିକ କ'ଣ ଆଶିଷ ଅଛି, ଶ୍ରେଷ୍ଠ ଆଶୀର୍ବାଦ କ'ଣ ଅଛି ସାଧୁଙ୍କର। ମହାତ୍ମା ଏଇଭଳି ଭାବରେ ଏଇଟା ସୌନକ ଋଷି କହୁଛନ୍ତି ସୁତ ଗୋସ୍ୱାମୀଙ୍କୁ, ଏବଂ ଚତୁର୍ଥ ସ୍କନ୍ଧରେ ପ୍ରଚେତାମାନେ କହୁଛନ୍ତି ଭଗବାନଙ୍କୁ। ଭଗବାନ ଚାହୁଁଛନ୍ତି ତୁମେ କ'ଣ ନବ, କ'ଣ ବର କ'ଣ କରିବ, ବର ନବ କ'ଣ, ତା ଏଇଥିରେ ଏଇ ଶ୍ଳୋକଟି କହୁଛନ୍ତି ପ୍ରଚେତାମାନେ। ତେଣୁ ଏଇଭଳି ଭାବରେ ଅନେକ ଭାଗବତରେ ଶ୍ଳୋକ ସବୁ ରହିଛନ୍ତି। ତେଣୁ ସାଧୁଙ୍କର ମହିମା ଆମେ ଆଉ କ'ଣ ବର୍ଣ୍ଣନା କରିବା, ଆପଣ ତ ସବୁ ସାଧୁ, ଆମେ ସାଧୁଙ୍କର ମହିମା କ'ଣ ବର୍ଣ୍ଣନା କରିବା। ଅସାଧୁ ବ୍ୟକ୍ତିକୁ ସାଧୁଙ୍କର ମହିମା ବର୍ଣ୍ଣନା କଲେ ଚଳିବ, ସାଧୁଙ୍କ ବିଷୟରେ କ'ଣ କହିବା, ବହୁତ କଥା ରହିଛି। ସାଧୁ କିଏ, ଚତୁର୍ଥ ସ୍କନ୍ଧ ପ୍ରଥମ ସ୍କନ୍ଧ ତୃତୀୟ ସ୍କନ୍ଧ ପଚିଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ଏଠି ଭଗବାନ କହୁଛନ୍ତି ସାଧୁଙ୍କ ବିଷୟରେ, ସେଠି ମଧ୍ୟ ଭଗବାନ ମାଆଙ୍କୁ କହୁଛନ୍ତି ସାଧୁଙ୍କ ବିଷୟରେ। ପ୍ରସଙ୍ଗମ ଅଜରଂ ପାସମ ଆତ୍ମନ କବୟ ବିଧୁ ସ ଏବ ସାଧୁ ସ୍କୃତ ମୁଖ୍ୟ ଦ୍ୱାର ପାବୃତମ। ମୁଖ୍ୟ ଦ୍ୱାର ସାଧୁ, ଆମର ଯେଉଁ ରହିଛି ଆସକ୍ତି ରହିଛି ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ଇଏ ହେଉଛି ଅଜରଂ ପାସମ। ଆମେ ବୁଢ଼ା ହେଇଯାଉଛୁ କିନ୍ତୁ ଇଏ ଆସକ୍ତି ବୁଢ଼ା ହେବ ନାହିଁ, ଇଏ ଏଭଳି ଗୋଟେ ବନ୍ଧନ ଅଜରଂ ପାସମ। ଇଏ ସାଧାରଣ ବ୍ୟକ୍ତି ଭଗବାନ ଯଦିଓ ଜାଣିଛନ୍ତି ଏ କଥା, କିନ୍ତୁ ତଥାପି ସେ କହୁଛନ୍ତି ଆତ୍ମନ କବୟ ବୁଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏଇଟାକୁ ଜାଣିଛନ୍ତି, ଭଗବାନ ତ ଜାଣିଛନ୍ତି ବଡ଼। ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଆତ୍ମନ କବୟ, ସେମାନେ ଜାଣନ୍ତି ଏ କଥା। ତେଣୁ ଯଦି ମା ଦେବହୂତୀ ଚିନ୍ତା କରିବେ ତାହେଲେ କେମିତି ଆସକ୍ତି କଟିବ ନା, ସ ଏବ ସାଧୁ ସୁକୃତ, ସେହି ଆସକ୍ତି ଯେଉଁ ରହିଛି ସେ ଆସକ୍ତି ଆମେ କାଟିପାରିବା ନାହିଁ, କିନ୍ତୁ ସେଇଟାକୁ ଯଦି ଆମେ ସାଧୁ ସଙ୍ଗରେ ଲଗେଇଦେବା, ସ ଏବ ସାଧୁ ସୁକୃତ ମୁଖ୍ୟ ଦ୍ୱାର ପାବୃତମ, ମୁଖ୍ୟ ଦ୍ୱାର ଖୋଲିଦେବ ସିଏ। ତେଣୁ ମା ଚିନ୍ତା କରୁଛନ୍ତି କିଏ ସାଧୁ କେମିତି ଜାଣିବା, ନା ତିତିକ୍ଷବ କାରୁଣିକ ସୃହୃଦମ ସର୍ବଦେହିନା ଅଜାତ ଶତ୍ରବ ଶାନ୍ତା ସାଧବ ସାଧୁ ଭୂଷଣ। ଇଏ ହେଉଛି ସାଧୁର ଭୂଷଣ, ସାଧୁର ଲକ୍ଷଣ, ଇଏ ହେଉଛି ସାଧୁର ମହିମା ବା ତାର ଗୁଣ ହେଉଛି ଏହିସବୁ ଭାବରେ। ପ୍ରଥମ ହେଉଛି ତିତିକ୍ଷବ, ଇଏ ହେଉଛି ମାନେ ଇଏ ହେଉଛି ସାମାନ୍ୟ ଗୁଣ, ମୁଖ୍ୟ ଗୁଣ ଅଲଗା ରହିଛି, ସାମାନ୍ୟ ଗୁଣ ହେଉଛି ଏଇଟା, ଗୌଣ ଲକ୍ଷଣ ହେଉଛି ଏଇଟା ସାଧୁର। ତିତିକ୍ଷବ ସବୁକିଛି ସେ ତହିବେ, ଏବଂ କାରୁଣିକ ଜଣେ ତାଙ୍କ ପ୍ରତି ଦ୍ରୋହ କଲେ ମଧ୍ୟ ସେ ସେଇଟାକୁ ଖାଲି ସହିବେ ତାହା ନୁହଁ, ତାଙ୍କ ପ୍ରତି କରୁଣା କରିବେ। ଏ ଜଣେ କୁହାଯାଏ ଏ କଥାଟି ରହିଛି ନାମଦେବ ବୋଲି ଜଣେ ରହିଥିଲେ, ନାମଦେବ ସେ ସ୍ନାନ କରି ନଦୀରେ ସ୍ନାନ କରି ଆସୁଛନ୍ତି, ଆସିଲା ବେଳେ ସେଇଠି ଜଣେ ଥିଲେ ମ୍ଳେଚ୍ଛ ଜଣେ ଥିଲେ, ସେ ତାଙ୍କ ତାଙ୍କ ସେ ଗ୍ରାମରେ ସବୁ ତାଙ୍କ ବିରୁଦ୍ଧରେ ସାଧୁଙ୍କ ବିରୁଦ୍ଧରେ ସବୁ ଅସାଧୁମାନେ ଲାଗିଯିବେ, ଜାଣନ୍ତି ନାହିଁ ତାଙ୍କର କେଉଁଥିରେ କଲ୍ୟାଣ, ସାଧୁଙ୍କର ଶରଣରେ ଗଲେ ତାଙ୍କର ଆତ୍ମର କଲ୍ୟାଣ ହେବ ସେମାନେ ଜାଣନ୍ତି ନାହିଁ, ସାଧୁଙ୍କୁ ଦେଖିଲେ ତାଙ୍କ ପ୍ରତି ଦ୍ରୋହ କରିବେ ସେମାନେ। ତେଣୁ ଗାଁ ସାରା ସବୁ ଲାଗିକିରି ତାକୁ କହିଲେ ତୁମେ ସେ ଯେତେବେଳେ ସାଧୁ ଆସିବ ସ୍ନାନ କରିକିରି ନାମଦେବ ତାକୁ ଛେପ ପକାଇଦେବୁ, ଏଇଭଳି ଭାବରେ ସେ ଉପର ମାଳରେ ବି ଛେପ ପକାଇଲା, ଠିକ୍ ପଡ଼ିଲା ମଧ୍ୟ ଠିକ୍ ଟାର୍ଗେଟ୍ ତାଙ୍କ ଉପରେ ପଡ଼ିଲା, ତେଣୁ ସେ କିଛି କହିଲେ ନାହିଁ, ପୁଣି ଗଲେ ସ୍ନାନ କରିବା ପାଇଁ, ପୁଣି ଆସିଲେ ପୁଣି ସେ ଛେପ ପକାଇଲେ ପୁଣି ଗଲେ ସ୍ନାନ, ଏଇଭଳି ଭାବରେ ଚଉଦ ଥର ହେଲା, ଚଉଦ ଥର ହେଲା। ଯେତେବେଳେ ତାଙ୍କର ବଦଳି ଗଲା, ହୃଦୟ ତରଳି ଗଲା, ଆସି କ୍ଷମା ପ୍ରାର୍ଥନା କଲେ, ଏ ସାଧୁ ତାଙ୍କ ପ୍ରତି ଉପେକ୍ଷା କରିବେନି, ତାଙ୍କୁ କୃପା କରିବେ, ତିତିକ୍ଷେପ କାରୁଣିକ ସୃହୃଦଂ ସର୍ବଦେହିନା ସମସ୍ତ ଜୀବପ୍ରତି ସେ ସୃହୃଦ, ଏବଂ ଅଜାତ ଶତ୍ରବ ତାଙ୍କର କେହି ଶତ୍ରୁ ନାହାନ୍ତି, ଯଦିଓ ସମସ୍ତେ ଶତ୍ରୁ ତାଙ୍କ କାର୍ଯ୍ୟ କରୁଛନ୍ତି ଶତ୍ରୁ ଭାବରେ, କିନ୍ତୁ ସେ ତାଙ୍କର କେହି ଶତ୍ରୁ ନାହାନ୍ତି, ସେ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ, ଶାନ୍ତା ସେ ସବୁ ସିଏ ହେଉଛି ଶାନ୍ତ, ଆଉ କେହି ଶାନ୍ତ ହେଇପାରିବେ ନାହିଁ, ଇଏ ହେଉଛି ସାଧୁର ଲକ୍ଷଣ, ଇଏ ହେଉଛି କୌଣ ଲକ୍ଷଣ, ମୁଖ୍ୟ ଲକ୍ଷଣ ରହିଛି। ମହି ଅନନ୍ୟ ଭାବେନ ଭକ୍ତି କରୁଛନ୍ତି ଯେ ଦୃଢ଼ାମ ମଦର୍ଥ ତ୍ୟକ୍ତ କର୍ମାଣି ତ୍ୟକ୍ତ ସୋଧନ ବାନ୍ଧବ, ମୋ ପାଇଁ ସବୁକିଛି ତ୍ୟାଗ କରିଛନ୍ତି, ଇଏ ହେଉଛି ସାଧୁର ମୁଖ୍ୟ ଲକ୍ଷଣ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସାଧୁ ହେଉଛି କିଏ ନା ଅପିଚେତ ଶୁଦ୍ରାଚାର ଭଜତେ ମା ଅନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ ସମଗ ବ୍ୟବସ୍ଥିତ ଇସ ଏଇଭଳି ଭାବରେ ସାଧୁଙ୍କ କଥା ଆମେ କ'ଣ କହିବା ସାଧୁବାନ ପାଖରେ ଆମର ସମୟ ହେଇଗଲା ଆମେ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ଦାୟ ଗୋ ପ୍ରମାନନ୍ଦେ।